ओम नमो भगवते वासुदेवाय। श्रीमद्भागवत दशम स्कंद छयालीस अध्याय श्लोक 43 10 46 43 इल्ला दृष्टं श्रुतं भूता भवत् भविष्यत भविष्यात् दृष्टं श्रुतं भूता भवत् भविष्यात् स्नाष्णुश्चरिष्णु महत् अल्पकं च स्नाष्णु चरिष्णु महत् अल्पकं च विना च्युतात् वस्तु तरङ्ग वाच्यम् विना च्युतात् वस्तु तरङ्ग वाच्यम् स एव सर्वं परमात्मभूतः स एवं सर्वं परमात्मभूतः दृष्टं श्रुतं भूता भवत् भविष्यात् स्तास्नु चरिष्णु महदर्पकं च विना च्युतात् वस्तु तरान्न वाच्यम् स एव सर्वं परमात्मभूतः दृष्टं श्रुतं भूत भवत् भविष्यात् स्तास्नु चरिष्णु महत् अल्पकं च विना च्युतात् वस्तु तरान्न वाच्यम् स एव सर्वं परमात्मभूतः। हरे कृष्ण। ସମସ୍ତ ଭକ୍ତ ସଜନନ୍ଦ ମାତୃବୃନ୍ଦକୁ ଆମେ ଆମର ଭାଗ କଥାକୁ ସ୍ୱାଗତ ଜଣାଉଛୁ। ଆମର କଥା ଚାଲିଛନ୍ତି ପ୍ରକୃତରେ ନନ୍ଦଗାଁରେ। ନନ୍ଦଗାଁରେ ଯେଉଁ ପହଞ୍ଚିଛନ୍ତି ଉଦ୍ଧବ ପହଞ୍ଚିଛନ୍ତି ନନ୍ଦଙ୍କର ଗୃହରେ ନନ୍ଦାଳୟରେ। ସେଇଠି ସେଦିନ ସନ୍ଧ୍ୟାବେଳେ ରାତିରେ ଯେଉଁ ଆଲୋଚନା ଚାଲିଛି ରାତି ସାରା କଥା ପାଇଯିବ ବର୍ତ୍ତମାନ। ଏହିଭଳି ଭାବରେ ନନ୍ଦ ମହାରାଜ ସବୁ କହିଲେ, କୃଷ୍ଣଙ୍କର ସ୍ମରଣ କଲେ। ଯେଉଁ କୁହାଗଲା ସ୍ମରନ୍ତୁ ଶୁଣ କ'ଣ ସେଇଟା ସ୍ମରଣ କରି କରି ସ୍ମରଣ କରି 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 ସାଂସ୍କୃତି ସାଂସ୍କୃତି ଇତି ସାଂସ୍କୃତି ସାଂସ୍କୃତି ଭଗବାନଙ୍କ କୃଷ୍ଣଙ୍କର ଲୀଳାକୁ ସେ ଭଗବାନଙ୍କର ଲୀଳା ନୁହଁ, ସେ ହେଉଛି ତାଙ୍କ ପୁଅର ଲୀଳା। ଆମ ପାଇଁ ସେ ଭଗବାନ, ତାଙ୍କ ପାଇଁ ସେ ପୁଅ। ଏହିଭଳି ଭାବରେ ସ୍ମରଣ କରି କରି ଯେତେବେଳେ ଚୁପ୍ ହୋଇଗଲେ ସେତେବେଳେ ଉଦ୍ଧବ କଥା କହିବାକୁ ଆରମ୍ଭ କଲେ। ଉଦ୍ଧବ ଚିନ୍ତା କରୁଛନ୍ତି କେମିତି ନନ୍ଦ ମହାରାଜଙ୍କ ଶୋକ ଦୂର ହେବ ଏଇ ଜ୍ଞାନ ଉପଦେଶ ମାଧ୍ୟମରେ। ଭଗବାନଙ୍କର ଯେଉଁ ରହିଛି ଭଗବତ୍ତା ଐଶ୍ୱର୍ଯ୍ୟକୁ ପ୍ରକାଶ କଲେ ସେ ଜାଣିବେ ଇଏ ତାଙ୍କର ପୁଅ ହେଉଛନ୍ତି ଭଗବାନ, ତାଙ୍କର ଶୋକ କମିଯିବ। କାରଣ ଭଗବାନ ସବୁଠାରେ ବିଦ୍ୟମାନ, ଖାଲି ଯେ ମଥୁରାରେ ଅଛନ୍ତି ତା ନୁହେଁ, ଏଠି ମଧ୍ୟ ରହିଛନ୍ତି। ତେଣୁ ଏଇଭଳି ଭାବରେ ତାଙ୍କର ଯେଉଁ ଜ୍ଞାନ ରହିଛି ବୁଦ୍ଧି ସପ୍ତମ, ସିଏ ଅନେକ ଜ୍ଞାନ ରହିଛି ଭଗବାନଙ୍କ ବିଷୟରେ। ଜ୍ଞାନର ଅନ୍ତିମ ନାହିଁ, ଅନ୍ତ ନାହିଁ ଜ୍ଞାନ, ଏତେ ଜ୍ଞାନ ରହିଛି ଭଗବାନଙ୍କର। ଯେତେ ବଡ଼ ଜ୍ଞାନୀ ହେଲେ ମଧ୍ୟ ବହୁନାମ ଜନ୍ମନାମନ୍ତେ ଜ୍ଞାନବାନ ମା ପ୍ରପଦ୍ୟତି, ବହୁ ଜନ୍ମ ଗଲା ପରେ ଜ୍ଞାନୀ ଜାଣିବ ଯେ ହେଉଛନ୍ତି ବାସୁଦେବ ହେଉଛନ୍ତି ସବୁକିଛିର ମୂଳ। ତାପରେ ଜ୍ଞାନ ଆରମ୍ଭ ହେବ, ବାସୁଦେବଙ୍କର ଜ୍ଞାନ ଆରମ୍ଭ ହେବ। ଏଇଭଳି ଭାବରେ ଭଗବାନଙ୍କ ସମ୍ବନ୍ଧରେ ଯେତେ ଜ୍ଞାନ, ଏଇଠି ଯେଉଁ କୁହାଯାଇଛି ଶ୍ଳୋକଟି, ଏଇ ଶ୍ଳୋକ ଯଦି ଆରମ୍ଭ କୁହାଯିବ ତାହେଲେ 3 ମାସ ଧରି କୁହାଯିବ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେଉଁ କହିଥିଲେ ବ୍ୟାକୁଟ ଢାକାରେ 3 ମାସ ଧରି ଏଇ ଶ୍ଳୋକ, ଏଇଭଳି ଭାବରେ ଶ୍ଳୋକ ସେଇଟା ଜନ୍ମାଦ୍ୟଶ ଜାତ, ଏଇ ଶ୍ଳୋକରୁ ଜଣାପଡ଼ୁ ସେଇଭଳି ଭାବରେ ରହିଛି। ଦୃଷ୍ଟଂ ଦୃଷ୍ଟଂ କହିଲେ ଆମେ ଯାହା ସବୁ ଦେଖୁଛେ, ଯାହା ସବୁ ଦେଖୁଛେ ଦୃଶ୍ୟ ଦୃଶ୍ୟ ବସ୍ତୁକୁ ଆମେ ଦେଖୁଛେ, ଦୃଷ୍ଟଂ ଆମେ ଯାହା ସବୁ ଦେଖିଛେ, ଦୃଷ୍ଟଂ ଭବିଷ୍ୟତରେ ଯାହା ଦେଖିବା ସେଟା ଛାଡ଼, ଯାହା ସବୁ ଦେଖିଛି ଦୃଷ୍ଟଂ। ସେହିଭଳି ଭାବରେ ଦୃଷ୍ଟଙ୍କ ଅର୍ଥ କ'ଣ? ଦୃଷ୍ଟଙ୍କ ଅର୍ଥ ହେଉଛି କହୁଛନ୍ତି ଭୂତ ଭବତ୍ ଭବିଷ୍ୟତ ସ୍ତାଷ୍ଣୁ। ଭୂତ କହିଲେ ଅତୀତ, ଆଚ୍ଛା ଆମେ ଏ ଅନୁସାରେ କହିବା ଦୃଷ୍ଟଂ କହିଲେ ଆମେ ଯାହା ସବୁ ଦେଖିଛେ। ଦେଖିକରି ବା ଯାହା ସବୁ ଦେଖିଛେ ଶ୍ରୁତଂ ଯାହା ସବୁ ଶୁଣିଛେ ଆମେ ବହୁତ କଥା ଶୁଣିଛେ ଆଜି ପର୍ଯ୍ୟନ୍ତ ଯାହାକୁ ଯେତେ ବୟସ ହେଲେ ଆମର କ'ଣ ଆମର ବର୍ମନ ପ୍ରଭୁ ସବୁଠୁ ବେଶୀ ଶୁଣିଛନ୍ତି କାରଣ ତାଙ୍କୁ 86 ବର୍ଷ କିଏ କେତେ ଶୁଣିଛି କିଏ କେତେ ଦେଖିଛନ୍ତି ତାଙ୍କ ବୟସ ଅଧିକା ସେ ଅଧିକା ଦେଖିଛନ୍ତି ସିଏ ଯାହାର କମ୍ ବୟସ ସେ କମ୍ ଦେଖିଛି ଦୃଷ୍ଟଂ ଶ୍ରୁତଂ ଭୂତ ଭବତ୍ ଭବିଷ୍ୟତ ଅତୀତରେ ଯାହା ସବୁ ଶୁଣିଥିଲେ ଦେଖିଥିଲେ ବର୍ତ୍ତମାନ ଯାହା ସବୁ ଶୁଣୁଛନ୍ତି ବା ଦେଖୁଛନ୍ତି ବର୍ତ୍ତମାନ ବିଶେଷ ଭାବରେ କରୋନା ସବୁ ଦେଖୁଛନ୍ତି କରୋନା ସବୁ ଶୁଣୁଛନ୍ତି କରୋନା ବିଷୟରେ ଭବିଷ୍ୟତ ଭବିଷ୍ୟତରେ କ'ଣ ହେବ ଭବିଷ୍ୟତରେ ଯାହା ଦେଖିବେ ଭବିଷ୍ୟତରେ ଯାହା ଶୁଣିବେ ସ୍ଥାଷ୍ଣୁ ସ୍ଥାଷ୍ଣୁ କହିଲେ କ'ଣ ଗୋଟିଏ ଜାଗାରେ ରହୁଛି ଯେଉଁ ସ୍ଥାବର ସ୍ଥାବର ଯେଉଁମାନେ ଚାଲିପାରନ୍ତି ନାହିଁ ସ୍ଥାବର ବିଂଶ ଲକ୍ଷ୍ୟତି 20 ଲକ୍ଷ ପ୍ରକାର ସ୍ଥାବର ଜୀବ ରହିଛି ଗୋଟିଏ ଗୋଟିଏ ପ୍ରକାର ହିସାବ କରି ନଜଣେ ସାର୍ ପଚାରିଥିଲେ ମୁଁ କହିଲି 4 ଲକ୍ଷ ପ୍ରକାର ମନୁଷ୍ୟ ନା 4 ଲକ୍ଷ ପ୍ରକାର କ'ଣ କ'ଣ କୁହନ୍ତୁ ଏ 84 ଲକ୍ଷ ପ୍ରକାର ଯେଉଁ ଜୀବ ଅଛନ୍ତି କ'ଣ କ'ଣ କୁହନ୍ତୁ ଗୋଟିଏ ଗୋଟିଏ କରି କୁହନ୍ତୁ 84 ଲକ୍ଷ ପ୍ରକାର 84 ଲକ୍ଷ ପ୍ରକାର ଜଳଯା 9 ଲକ୍ଷ ଆଣି ଜଳଜୀବ 9 ଲକ୍ଷ ପ୍ରକାର ଅଛନ୍ତି ନା କୁହ ଗୋଟେ ଗୋଟେ କ'ଣ କୁହ 9 ଲକ୍ଷ ପ୍ରକାର କୁହ 9 ଲକ୍ଷ ପ୍ରକାର ଯଦି ଆମେ କହିଦେବା ମଧ୍ୟ ଜାଣିଲେ ତୁମେ କ'ଣ କରିବ ତମେ ମନେ ରଖିବ କି ସବୁ 9 ଲକ୍ଷ ପ୍ରକାର ତମେ 9 ଲକ୍ଷ ପ୍ରକାର ଜୀବ ପାର ହେଇକି ଆସିଛ ମନେ ଅଛି ସେସବୁ 9 ଲକ୍ଷ ପ୍ରକାର କହିବୁ ତମେ ଶୁଣିବା ପାଇଁ ଧୈର୍ଯ୍ୟ ଅଛି କହିବା ପାଇଁ ଯାଇବୁ ଏଇଭଳି ଭାବରେ ସ୍ଥାଷ୍ଣୁ 20 ଲକ୍ଷ ପ୍ରକାର ଜୀବ ରହିଛନ୍ତି ଗୋଟିଏ ଜାଗାରେ ରହିକି ରହୁଛନ୍ତି ଆମେ କିଛି ଦିନ ପାଇଁ ବର୍ତ୍ତମାନ ସ୍ଥାଷ୍ଣୁ ହେଇଯାଇଛୁ ଆମେ ଆମେ ଚରିଷ୍ଣୁ ଆମେ ଚାଲି ବୁଲିବୁ ଚାଲି ବୁଲିବାକୁ ରହିଛି କିନ୍ତୁ ଭଗବାନ କରିଦେଲେ ଏମିତି ବ୍ୟବସ୍ଥା କରିଦେଲେ ସ୍ଥାଷ୍ଣୁ ଯେଉଁଠି ଅଛ ସେଇଠି ଥାଅ ସ୍ଥାଷ୍ଣୁ ଗୋଟେ ଜାଗା ରହିବ ବୁଲିପାରିବ ନାହିଁ ଚରିଷ୍ଣୁ ହେଇପାରିବ ନାହିଁ ବର୍ତ୍ତମାନ ସ୍ଥାଷ୍ଣୁ ହେଇଯିବ ତୁମେ ଆମେ ଥିଲେ ସ୍ଥାବର ଯିବ ଥିଲେ ବର୍ତ୍ତମାନ ଜଙ୍ଗମ ଯିବ ହେଇଛେ ଚରିଷ୍ଣୁ କରୁଛେ ପୁଣି ଯେତେବେଳେ ଯଦି ଏଇଭଳି ଭାବରେ ଆମର ବର୍ଣ୍ଣନା କରାଯାଇଛି ଆମର ଯେଉଁ ରହିଛି ଭଗବାନଙ୍କର ଗୋଟେ ଲୀଳା ହେଇଥିଲା ଯେଉଁ ନଳକୁବେର ମଣିଗୃହ ସେମାନେ ଏତେ ଉନ୍ନତ ଜନ୍ମ ପ୍ରାପ୍ତ ହେଇଥିଲେ କୁବେରଙ୍କର ପୁତ୍ର ସବୁଠାରୁ ପୃଥିବୀରେ ଯେତେ ସବୁଠାରୁ ବଡ଼ ଧନୀ ଅଛି ତା'ର 1 କୋଟି ଗୁଣ ଅଧିକା ସିଏ ଧନୀ କୁବେର ବିତ୍ତେଶ୍ୱର ଦକ୍ଷ ରାକେଶମ ଭଗବତ ଗୀତାର ଭଗବାନ କହିଲେ ଯେତେ ବିତ୍ତକାରୀ ଅଛନ୍ତି ଯେତେ ଧନୀ ବ୍ୟକ୍ତି ଅଛନ୍ତି ତାଙ୍କଠାରେ ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି କୁବେର ଭଗବାନଙ୍କର ଜଣେ ବିଭୂତି ଏତେ ଧନୀ ବ୍ୟକ୍ତିଙ୍କର ପୁତ୍ର କ'ଣ କଲେ କପଡ଼ାଟି ପାଇଲେ ନାହିଁ କପଡ଼ାଟି ପାଇଲେ ନାହିଁ ଉଲଗ୍ନ ହେଇକି ରହିଲେ କପଡ଼ା କିଣିବା ପାଇଁ ତାଙ୍କ ପଇସା ରହିଲା ନାହିଁ ଆମେ ଦେଖିବା ବହୁତ ସିନେମା ଷ୍ଟାର ସବୁ ଅଛନ୍ତି ବହୁତ ଧନ ବହୁତ ତାଙ୍କର ଅଛି କିନ୍ତୁ କପଡ଼ା କିଣିଲା ବେଳକୁ ବହୁତ ଛୋଟ ପଇସା ଦେଇପାରୁନାହାନ୍ତି ଏତେ ବଡ଼ କପଡ଼ା ପିନ୍ଧିପାରୁନାହାନ୍ତି ତାଙ୍କ ଦେହର ଅଧିକାଂଶ 99% ଦେଖାଯାଉଛି ଏଇଭଳି ଭାବରେ ସେ ତାଙ୍କର ରହିଛି ଅବସ୍ଥା ତେଣୁ ଇଏ ମଧ୍ୟ ସେଇଭଳି ଭାବରେ ମଣିଗୃହର ନଳକୁବର ମଣିଗୃହ କପଡ଼ା କିଣିବା ପାଇଁ ତାଙ୍କ ପଇସା ନାହିଁ ଉଲଗ୍ନ ହେଇକି ରହିଗଲେ ତେଣୁ ନାରଦମୁନି ଅଭିଶାପ ଦେଲେ ଯା ତୁ ଉଲଗ୍ନ ହେଇକି ରହୁଛୁ ତ ସ୍ଥାବର ହେଇଯା ଗଛ ଜନି ହେଇଯା ଆଉ କୌଣସି କପଡ଼ା ଦରକାର ନାହିଁ ସେମିତି ଉଲଗ୍ନ ହେଇକି ରହିବୁ ଜୀବନ ସାରା ସେଇଭଳି ଭାବେ ପ୍ରଭୁପାଦ ମହାରାଜ କହନ୍ତି ଆଜିକାଲି ଯେଉଁମାନେ ସିନେମା ଷ୍ଟାର ସବୁ ରହିଛନ୍ତି ଉଲଗ୍ନ ହେଇକି ରହିଛନ୍ତି ଆର ଜନ୍ମରେ ସେମାନେ ସବୁ ସ୍ଥାବର ଜନ୍ମ ହେବେ ତାଷ୍ଣୁ ଗୋଟିଏ ସ୍ଥାନରେ ରହିବେ ଆମେ ବର୍ତ୍ତମାନ ଚରିଷ୍ଣୁ ହେଇଯାଇଛେ ବିଭିନ୍ନ ସ୍ଥାନ ଯାଉଛୁ ଗୋଟିଏ ସ୍ଥାନ ରହିଲା ବେଳକୁ ଆମେ ରହିପାରୁନାହୁଁ ଆମେ ସେଥିପାଇଁ ଭଗବତ ଗୀତାରେ ମଧ୍ୟ କୁହାଯାଇଛି ସର୍ବଗ ନିତ୍ୟ ସର୍ବଗତ ସ୍ଥାଣୁ ଅଚଳ ଏବଂ ସନାତନ ଆମେ ସର୍ବଗ ଆମେ ସର୍ବଗ କହିଲେ ବୈକୁଣ୍ଠ ଲୋକକୁ ଯାଇପାରିବା ପାତାଳ ଲୋକକୁ ବି ଯାଇପାରିବା ଆମର ଚଏସ୍ ଆମେ ଯଦି ଚାହିଁବା ବୈକୁଣ୍ଠ ଲୋକ ରହିବା ଆନନ୍ଦରେ ରହିବା କରୁଣାରୁ ମୁକ୍ତ ହେଇକି ରହିବା କିନ୍ତୁ ଯଦି ନ ଚାହିଁବା ଏଇ ଭୌତିକ ଜଗତରେ କରୁଣା ଦ୍ୱାରା ବିଭିନ୍ନ ପ୍ରକାର ବ୍ୟାଧି ଗ୍ରସ୍ତ ହେଇକି ରହିଥିବା ସ୍ଥାଷ୍ଣୁ ଚରିଷ୍ଣୁ ମହତ୍ ଅଳ୍ପକଞ୍ଚ ଏହି ବହୁତ ବଡ଼ ମହତ୍ ବ୍ୟକ୍ତି ଅଛନ୍ତି ବ୍ରହ୍ମା ମହାନ ବ୍ୟକ୍ତି ସିଏ ମହତ୍ ବ୍ୟକ୍ତି ଅଳ୍ପକମ୍ ଆମ ଭଳି ଅଳ୍ପକମ୍ ଛୁଟିଆ ବ୍ୟକ୍ତି ଜଣେ ଅଳ୍ପକମ୍ ମହତ୍ ବ୍ୟକ୍ତି ଅଛନ୍ତି ଅଳ୍ପକମ୍ ବ୍ୟକ୍ତି ଅଛନ୍ତି ଚ ଚ ଶବ୍ଦରେ ବହୁତ କଥା ଆସିବ ଏଇଭଳି ଭାବରେ ଯେତେ ସବୁ ଦ୍ୱନ୍ଦ୍ୱ ରହିଛି ସବୁ କଥା ଆସିବ ଯାହା ସବୁ ରହିଛି ଚ ବିନା ଅଚ୍ୟୁତତ୍ ବସ୍ତୁ ଅଚ୍ୟୁତଙ୍କର ବିନା ବିନା ଅଚ୍ୟୁତତ୍ ତତ୍ ବସ୍ତୁ ଅଚ୍ୟୁତତ୍ ବସ୍ତୁ ତରାଙ୍ଗ ନ ବାଚ୍ୟ ବସ୍ତୁ କ'ଣ ବସ୍ତୁ ତରାଙ୍ଗ ଛୋଟ ଅତି ଛୋଟ କ୍ଷୁଦ ଏମିତି କିଛି ନାହିଁ କ'ଣ ଭୂତାଣୁ କ'ଣ ଇଏ କରୋନା କ'ଣ ସିଏ କ'ଣ ସିଏ ହଁ କ'ଣ ସିଏ ତାର ନାଁଟା କ'ଣ କୋଭିଡ୍ 19 କୋଭିଡ୍ 19 କେହି ଦେଖିପାରୁ ନାହାନ୍ତି, ଭୟ କରିଯାଉଛି ନା କରେ ଛରି ତରାଙ୍ଗ ବସ୍ତୁ ତରାଙ୍ଗ କୋଭିଡ଼ 19 ମଧ୍ୟ, କୋଭିଡ଼ 19 ମଧ୍ୟ ଏଇଠି ଆସୁଛି, ଏଠି ମଧ୍ୟ ଭାଗବତ କୁହାଯାଇଛି କୋଭିଡ଼ 19 ବସ୍ତୁ ତରାଙ୍ଗ, ଆହୁରି ଯେତେ ଛୋଟ ବସ୍ତୁ ଅଛି କୋଭିଡ଼ 19 ମାନେ ଆହୁରି ଯେତେ ଛୋଟ ବସ୍ତୁ ହେଇପାରେ, ବସ୍ତୁ ତରାଙ୍ଗ ମାଧ୍ୟମ ସ ଏବଂ ଏମିତି କିଛି ନାହିଁ ଯେଉଁଠି ସ ଏବଂ ସର୍ବଂ ପରମାତ୍ମଭୂତ ସ ଏବ କହିଲେ ତୋ କାହିଁ କହିଲେ ନାହିଁ, ଦୁଇ ଜଣ କଥା କୁହାଯାଉଛି କୃଷ୍ଣ ବଳରାମ ତୋ ସ କହିଲେ ମାନେ କୃଷ୍ଣଙ୍କ କଥା କହିଲେ ଅନ୍ତିମରେ ଆସିବ କୃଷ୍ଣ, କୃଷ୍ଣ ବଳରାମ କଥା ଚାଲିଛି, କୃଷ୍ଣ ବଳରାମ ଭିତରେ ପୁଣି ଯଦି କୁହାଯିବ ମୂଳ କିଏ ଆଦିକୃଷ୍ଣ କିଏ, ଆଦିକୃଷ୍ଣ କାହିଁ ଆମର, ଆଦିକୃଷ୍ଣ ହେଉଛି ମୂଳ କୃଷ୍ଣ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଇଏ ହେଉଛନ୍ତି କୃଷ୍ଣ, ହେଉଛନ୍ତି ମୂଳ, ତାଙ୍କ ଉପରେ ଆଉ କେହି ନାହାନ୍ତି, ମତ ପରତରଙ୍ଗ ନାନ୍ୟ କିଞ୍ଚିତ ଅସ୍ତି ଧନଞ୍ଜୟ, ଭଗବାନଙ୍କ ଉପରେ ଆଉ କେହି କେହି ନାହାନ୍ତି, ବଳରାମ ତାଙ୍କର ବିସ୍ତାର, ତେଣୁ ଏଠି ସ ଶବ୍ଦ ବ୍ୟବହାର କରାଗଲା, ଏକ ବଚନ କୁହାଗଲା ସ ଏବ ସର୍ବଂ, ଏବ ନିଶ୍ଚିନ୍ତ ଭାବରେ ଏଥିରେ କୌଣସି ସନ୍ଦେହ ନାହିଁ, ସ ଏବ ସର୍ବ ତମର ପୁତ୍ର, ତମର ପୁତ୍ର କୃଷ୍ଣ ସିଏ ହେଉଛନ୍ତି ସର୍ବଂ ପରମାତ୍ମଭୂତ, ସବୁଠାରେ ସେ ପରମାତ୍ମା ରୂପରେ ରହିଛନ୍ତି, ଅଣୁ ପରଣ୍ଡାନ୍ତରସ୍ତ ପରମାଣୁ ଚୟାନ୍ତରସ୍ତମ ଗୋବିନ୍ଦ ମାଦି ପୁରୁଷଂ ତମଂ ଭଜାମି, ଅଣ୍ଡା ଅଣୁ ପରମାଣୁ ବୈଜ୍ଞାନିକମାନେ ବାହାର କରିଛନ୍ତି, ଅଣୁ ପରମାଣୁ ସବୁଠାରୁ ଲେଟେଷ୍ଟ ତାଙ୍କର ଟେକ୍ନୋଲୋଜି ହେଉଛି ଆଟମ୍ ବମ୍, ବର୍ତ୍ତମାନ ଭୂତାଣୁ ବାହାରିଲାଣି, ବାୟୋଲୋଜିକାଲ ୱାର୍ଫେୟାର ଚାଲିଲାଣି ବର୍ତ୍ତମାନ ବୋଲି କୁହାଯାଉଛି, ଯାହା ବି ହେଉ ଯେତେ ଉନ୍ନତି କରନ୍ତୁ ତାଠୁ ଆହୁରି ଆହୁରି ସୂକ୍ଷ୍ମ, ଅଣ୍ଡାନ୍ତରସ୍ତ ପରମାଣୁ ଚୟାନ୍ତରସ୍ତମ ମଲିକ୍ୟୁଲ, ତାପରେ ତା ତଳକୁ ଆଟମ୍, ଆଟମ୍ର ଭିତରେ ମଧ୍ୟ ସେ ରହିଛନ୍ତି, ଆମର ସେ ଭକ୍ତି ଗୁରୁଦେବ କହନ୍ତି ଭକ୍ତି ସ୍ୱରୂପାନନ୍ଦ ସ୍ୱାମୀ ମହାରାଜ, ଆମ ବୈଜ୍ଞାନିକମାନେ ଏଇ ପର୍ଯ୍ୟନ୍ତ ଆସିଛନ୍ତି, ଅନ୍ତିମ ତତ୍ତ୍ୱ ଏଇଠିକି ବାହାରିଛନ୍ତି, କ'ଣ ଇଏ ଅନ୍ତିମ ତତ୍ତ୍ୱ ହେଉଛି କ'ଣ ନା, ଏଇ ଯେଉଁ ଆଟମ୍ ରହିଛି ଏଇଟାକୁ ଆଉ ଫଟେଇ ହେବ ନାହିଁ, ଫଟେଇ ଦେଲେ ପୃଥିବୀ ଫାଟିଯିବ, ଆଟମ୍ ବମ୍ ହେଇଯିବ, ଆଟମ୍ରେ ଯେଉଁ ରହିଛି କ'ଣ କ'ଣ ରହିଛି କ'ଣ କୁହ, କ'ଣ କ'ଣ ରହିଛି, ନ୍ୟୁଟ୍ରନ୍ ପ୍ରୋଟନ୍ ଇଲେକ୍ଟ୍ରନ୍ ଏଇ ତିନୋଟି ଜିନିଷ ରହିଛି, କିନ୍ତୁ ତାପରେ ଆଉ କିଛି ନାହାନ୍ତି ବୋଲି ସେ କହିଛନ୍ତି, କିନ୍ତୁ ଆମର ଗୁରୁଦେବ କହିଲେ ସ୍ପିରିଟନ୍, ସାଇଣ୍ଟିଫିକ୍ ବେସିସ୍ରେ କୁହାଯାଉଛି ସ୍ପିରିଟନ୍, ସ୍ପିରିଟନ୍ଟା ସେମାନେ ଜାଣିନାହାନ୍ତି କି ଜାଣିପାରିବେ ନାହିଁ ସ୍ପିରିଟନ୍, ଯଦି ଆମ ଏ ଡିସେଣ୍ଡିଂ ପ୍ରୋସେସ୍ ନ ଆସିବେ ଆସେଣ୍ଡିଂ ପ୍ରୋସେସ୍ ସେମାନେ ଯାଇପାରିବେ ନାହିଁ, ତାଙ୍କର ଗବେଷଣା କରିକି ଜାଣିପାରିବେ ନାହିଁ ସ୍ପିରିଟନ୍ ବିଷୟରେ, ତେଣୁ ଏ ସ୍ପିରିଟନ୍ ରହିଛି, ସେ ସ୍ପିରିଟନ୍ ଭିତରେ ମଧ୍ୟ ରହିଛି ପରମାତ୍ମା, ଇଏ ହେଉଛି ଆତ୍ମା, ତା ଭିତରେ ରହୁଛନ୍ତି ପରମାତ୍ମା, ଅଣ୍ଡାନ୍ତରସ୍ତ ପରମାଣୁ ଚୟାନ୍ତରସ୍ତମ ସେ ଭଗବାନ ପରମାତ୍ମା ରୂପରେ ସବୁଠାରେ ବିଦ୍ୟମାନ ଅଛନ୍ତି, ପରମାତ୍ମ ଭୂତ ଭୂତ କହିଲେ ପ୍ରକାଶିତ ପରମାତ୍ମା ସବୁଠାରେ ସବୁ ଦେଖିଛି, ତେଣୁ ଯେଉଁମାନେ ଭଗବାନ ଭକ୍ତ ସେ ସବୁଠାରେ ଭଗବାନ ଦର୍ଶନ କରନ୍ତି, ସିଏ ଦେଖନ୍ତିନି ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି ସର୍ବତ୍ର ତାର ଇଷ୍ଟ ଦେବ ମୂର୍ତ୍ତି, ସିଏ ଦେଖେ ନାହିଁ କୋଭିଡ଼ 19 ଦେଖେ ନାହିଁ, ସିଏ କୋଭିଡ଼ 19 ଭିତରେ ଯେଉଁ ଭଗବାନ ଅଛନ୍ତି ସିଏ ଦେଖେ ତାଙ୍କୁ, ତେଣୁ ସେ କାହିଁ ଭୟ କରିବ, ଯେଉଁମାନେ ଦେଖିପାରୁନାହାନ୍ତି କୋଭିଡ଼ 19 ଭିତରେ ମଧ୍ୟ ଭଗବାନ ଅଛନ୍ତି, ତାଙ୍କୁ ଚଳାଉଛନ୍ତି, ତାଙ୍କୁ କଣ୍ଟ୍ରୋଲ କରୁଛନ୍ତି, କୋଭିଡ଼ 19କୁ କଣ୍ଟ୍ରୋଲ କରୁଛନ୍ତି, ସିଏ କାହିଁ ଭୟ କରିବେ, ଭଗବାନ ଯେଉଁ ସବୁଟା ଦେଖୁଛନ୍ତି, ସିଏ ଯେମିତି ପ୍ରହ୍ଲାଦ ଦେଖୁଥିଲେ ଭଗବାନଙ୍କୁ, ସାପ ଭିତରେ ମଧ୍ୟ ଭଗବାନ ଦେଖୁଥିଲେ, ସାପ କିଛି କରିପାରିନଥିଲା ତାଙ୍କର, ଅଗ୍ନି ଭିତରେ ମଧ୍ୟ ଭଗବାନ ଦେଖୁଥିଲେ ଅଗ୍ନି କିଛି କରିପାରୁନଥିଲା, ବିଷ ଭିତରେ ବି ସେ ଭଗବାନ ଦେଖୁଥିଲେ ବିଷ ବି କିଛି କରିପାରୁନଥିଲା, ସବୁ ପ୍ରକାର ଚେଷ୍ଟା କଲା ହିରଣ୍ୟକଶିପୁ ମାରିବା ପାଇଁ, ମାରିପାରିଲାଣି ଭୟ, ନିଜର ଭୟ ଆସିଗଲା, ତାକୁ ତ ମାରିପାରିଲାନି 5 ବର୍ଷ ପିଲାକୁ ମୁଁ ମାରିପାରୁନାହିଁ, ଭୟ ଆସିଗଲା, ତାର ଭୟ ଆସିଗଲା, ଯାହାକୁ ସମସ୍ତ ଦେବତାମାନେ 33 କୋଟି ଦେବତା -3 କେତେ ହେବ 32,99,997 33 କୋଟିରୁ 3 କଲେ କେତେ ହେବ, ମୁଁ ଭୁଲ କହିଲି, ତେଣୁ ଏତିକି ଯେଉଁ ରହିଲେ ଏତିକି ଦେବତାମାନେ ଆସି ତାର ସେବା କରୁଥିଲେ, ନାରଦମୁନି କହୁଛନ୍ତି ମୁଁ ମଧ୍ୟ ତାଙ୍କର ଯାଇ ଗୁଣଗାନ କରୁଥିଲି, ଜୟ ହିରଣ୍ୟକଶିପୁ ଜୟ ହିରଣ୍ୟାକ୍ଷ ଜୟ ହିରଣ୍ୟକଶିପୁ ଗୁଣଗାନ କରୁଥିଲି, ସେ ଲୋକ ଭୟ କଲା, ସେ ଲୋକ ଭୟ କଲା, ଯିଏ ସମସ୍ତଙ୍କୁ ଭୟ ସମସ୍ତ ଯିଏ ସମସ୍ତଙ୍କର ଭୟ କାରଣ ଥିଲା ଆଜି ସେ ଭୟ କରିଗଲା ଭକ୍ତଙ୍କ ପାଖରେ, ଏଇଭଳି ପିଲା ପାଞ୍ଚ ବର୍ଷ ପିଲା ତ ହତ୍ୟା କରିପାରୁନାହିଁ, ଭୟ କରିଗଲା। ହିରଣ୍ୟକଶିପୁ ଏତେ ଶକ୍ତି ପାଇଥିଲା, ଦିନରେ ମରିବ ନାହିଁ, ରାତିରେ ମରିବ ନାହିଁ, ଅମକରେ ମରିବ ନାହିଁ, ମରିବ ନାହିଁ, ମରିବ ନାହିଁ, ନାହିଁ 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 ନାହିଁ, ନେବର ସେ ନୋ, କେବେ ନା କହିବ ନାହିଁ, ନେବର ସେ ନୋ। ଗୋଟେ ବୁଦ୍ଧି ବାହାର କରିଦେଲା, ଏମିତି କିଛି ବସ୍ତୁ ନାହିଁ ଯେ ଜୀବିତ ଅଛି, ଜୀବିତ ଥିବ ନହେଲେ ମୃତ୍ୟୁ ଥିବ, ଏମିତି କି ବସ୍ତୁ ନାହିଁ ଯେ ଜୀବିତ ନାହିଁ କି ମୃତ୍ୟୁ ନାହିଁ, ଦୁଇଟାକୁ ମଝିରେ ମଝାମଝି ଥିବ, ଚିନ୍ତା କରିପାରିଲା ନାହିଁ। କହିଲା କ'ଣ, ଅସୁମଦ୍ ଭି ବିଅସ୍ମଦ୍ ବିଅସ୍ମଦ୍ ଭି ଛ, କୌଣସି ଜୀବନ୍ତ ବସ୍ତୁ ବା କୌଣସି ମୃତ ବସ୍ତୁ, ଏ COVID-19 କ'ଣ ଜୀବନ୍ତ ନା ମୃତ, କ'ଣ ସେ ଜୀବନ୍ତ ବସ୍ତୁ ମରିବ ନାହିଁ, COVID-19 ମଧ୍ୟ ସେ ମରିବ ନାହିଁ। ହିରଣ୍ୟକଶିପୁ ସେ ଏଭଳି ବର ପାଇଥିଲା, ସେ ଜୀବନ୍ତ ହଉ ବା ମୃତ୍ୟୁ ହଉ ଆମେ କହିପାରିବା ନାହିଁ, ତାକୁ ଚିନ୍ତା କରିବାକୁ ପଡ଼ିବ କ'ଣ ସେ ଜୀବନ୍ତ ନା ମୃତ୍ୟୁ। ଆମର ସେ ଭକ୍ତି ସ୍ୱରୂପ ଗୁରୁ ମହାରାଜ ସବୁ ପଚାରନ୍ତି, ସବୁ ପ୍ରଭୁପାଦ ମହାରାଜ ସହିତ ବହୁତ ରହିଛି କନ୍ଭରସେସନ ରହିଛି, ଏ ଯେଉଁ ସେଲ୍ ରହିଛି ଏମାନେ ସବୁ ଜୀବନ୍ତ ବସ୍ତୁ, ସେଲ୍ ଜୀବନ ଜନ୍ମ ପାଉଛନ୍ତି କେଉଁଠି ମୃତ୍ୟୁବରଣ କରୁ, ଜନ୍ମ ପାଉଛନ୍ତି ମୃତ୍ୟୁବରଣ କରୁ, ଜନ୍ମ ପାଉଛନ୍ତି, ଏଇଭଳି ଭାବରେ ଚାଲିଛି ତାଙ୍କର। ତେଣୁ ଇଏ ଆଇଦର ଗୋଟେ ଲିଭିଂ ବଡି ହେବ ନହେଲେ ଗୋଟେ ନନ୍ ଲିଭିଂ ମ୍ୟାଟେରିଆଲ କ'ଣ ଜଡ଼ ବସ୍ତୁ ହେବ, ଜଡ଼ ବସ୍ତୁ କ'ଣ କୁହାଯିବ, ମ୍ୟାଟେରିଆଲ ବା ଜଡ଼ ବସ୍ତୁ, ସେ ଚେତନ ନୁହଁ, ଜଡ଼ ଏଇ ଦୁଇଟି ବସ୍ତୁ ରହିଛି। କିନ୍ତୁ ଏଭଳି ବସ୍ତୁ ଅଛି ଯେଉଁଟା ଜଡ଼ ନୁହଁ କି ଚେତନ ନୁହଁ, ସେ ଚିନ୍ତା କରିପାରିଲା ନାହିଁ ହିରଣ୍ୟକଶିପୁ, ଏତେ ବୁଦ୍ଧିମାନ, ଏତେ ବୁଦ୍ଧି ପଡ଼ିଥିଲା। କହିଲା ମୁଁ ଅତିବ କହିକି ବ୍ରହ୍ମାଙ୍କଠୁ ବର ମାଗି ଆଉ କିଛି ଅଛି ନା, ସରିଲା ନା, ଆଉ ଗୋଟିଏ ଅଛି, କ'ଣ ନା, ଅସୁମଦ୍ ଭି ବି ଅସୁମଦ୍ ଭି ସ, ମୁଁ କୌଣସି ଜୀବନ୍ତ ବସ୍ତୁ ଦ୍ୱାରା ମରିବି ନାହିଁ, କୌଣସି ମୃତ ବସ୍ତୁ ଦ୍ୱାରା ମରିବି ନାହିଁ, ନା ତଥାସ୍ତୁ କହି ଚାଲିଗଲେ। ଦ୍ୟାଟ୍ ସଲ୍ ନା, ଆଉ କିଛି ଅଛି ନା, ଦ୍ୟାଟ୍ ସଲ୍, ଚାଲିଗଲେ ବାବା। କିନ୍ତୁ ଭଗବାନଙ୍କର ବୁଦ୍ଧିର ବୁଦ୍ଧି ବୁଦ୍ଧିମତା ବୁଦ୍ଧି ବୁଦ୍ଧିମତାମ ଅସ୍ମି, ତାର ଯେଉଁ ବୁଦ୍ଧି ସେ ବୁଦ୍ଧି ଭଗବାନ ଦେଇଛନ୍ତି। ଭଗବାନ ଏଭଳି ଭାବରେ ଆସିଲେ, ନଖ ନଖଟା ଜୀବନ୍ତ ବସ୍ତୁ ନା ମୃତ ବସ୍ତୁ, ଇଏ ହେଇଥିଲେ ମାଗିନଥାନ୍ତି ସୁବିଧା, ଇଏ ଅଲଗା ଭାବରେ ମାଗିଥାନ୍ତି। ତେଣୁ ଭଗବାନ ନଖ ରୂପରେ ହତ୍ୟା କଲେ, ଶିଳା ଟଙ୍କ ନଖାଳେ, ନଖ ଅସ୍ତ୍ର ନୁହଁ କି ଶସ୍ତ୍ର ନୁହଁ, ବ୍ରହ୍ମାଙ୍କ ଦ୍ୱାରା ଜୀବିତ କୌଣସି ସିଏ ସୃଷ୍ଟ ବସ୍ତୁ ନୁହନ୍ତି। ଏହିଭଳି ଭାବରେ ସତ୍ୟଂ ବିଧାତମ ନିଜ ଭୃତ୍ୟ ଭାସିତମ, ତାଙ୍କର ଭୃତ୍ୟ ତାଙ୍କ ବ୍ରହ୍ମାଙ୍କର କଥାକୁ ସତ୍ୟରେ ପରିଣତ କରିବା ପାଇଁ ଭଗବାନ ଆସିଲେ, ନୃସିଂହଦେବ ରୂପରେ ଆସିଲେ। ନୃସିଂହଦେବ ଆବିର୍ଭାବ ଆସିବ, ଆ ଭିତରେ ଆସିବ, ତା ଆସିବା ପୂର୍ବରୁ ଆମେ ଏଠି ଆବିର୍ଭାବ ହେଇଗଲେଣି ଭଗବାନ ନୃସିଂହଦେବ। ତେଣୁ ଏହିଭଳି ଭାବରେ ଯେତେ ବସ୍ତୁ ଅଛି, ମୃତ ବସ୍ତୁ ବା ଜୀବନ୍ତ ବସ୍ତୁ, ଏଇଭଳି ଭାବରେ ମୃତ ବସ୍ତୁ ବା ଜୀବନ୍ତ ବସ୍ତୁ ହଉ, ଭଗବାନ ଭକ୍ତ କାହା ପ୍ରତି ଭୟ କରିବ ନାହିଁ, କୌଣସି ଭଗବାନ ଅଛନ୍ତି ତାକୁ ରକ୍ଷା କରିବେ, ସେ କାହିଁକି ଚିନ୍ତା କରିବ, COVID-19 ରକ୍ଷା କର, COVID-19 ସେ କାହିଁକି ଭୟ କରିବ, ଭଗବାନଙ୍କ ଭକ୍ତ ସିଏ COVID-19 ଭଗବାନ ସେ ଦେଖୁଛନ୍ତି, ଯେଉଁମାନଙ୍କୁ ପଶ୍ୟତି ସର୍ବତ୍ର ସର୍ବଙ୍କ ମୟି ପଶ୍ୟତି, ସବୁଠାରେ ମୋତେ ଦେଖୁଛନ୍ତି। ଏଇଠି ଦେଖ, ଏଇ ଶ୍ଳୋକରେ ଏଇଠି କୁହାଯିବ ସ ଏବ ସର୍ବଂ, ସବୁଠାରେ ସିଏ ରହିଛନ୍ତି, COVID-19 ବି ରହିଛନ୍ତି, ଆଉ ଯେତେ ଯାହା ରହିବ ଭବିଷ୍ୟତରେ ମୋତେ କେତେ କ'ଣ ଆସିବେ ସବୁ, ସବୁଥିରେ ସେ ଭଗବାନ ରହିଛନ୍ତି। ଏମିତି କିଛି ବସ୍ତୁ ନାହିଁ ଯେଉଁଠି ଭଗବାନ ନାହାନ୍ତି, ଏମିତି କିଛି ବସ୍ତୁ ନାହିଁ ଯେଉଁଠି ଭଗବାନ ନାହାନ୍ତି। ତେଣୁ ସ ଏବ ସର୍ବଂ ପରମାତ୍ମା ଭୂତ, ପରମାତ୍ମା ରୂପରେ ସେ ସବୁଠାରେ ଅଛନ୍ତି। ବ୍ୟଷ୍ଟି କ'ଣ କ'ଣ ଜୀବ ବ୍ୟଷ୍ଟି ସମଷ୍ଟି, ବ୍ୟଷ୍ଟି ପରମାତ୍ମା ରୂପରେ ସମସ୍ତ ଜୀବ ଭିତରେ ରହିଛନ୍ତି, ପରମା ସମଷ୍ଟି ସମଗ୍ର ପୃଥିବୀ ସମଗ୍ର ବିଶ୍ୱରେ ସେ ରହିଛନ୍ତି ପରମାତ୍ମା ରୂପରେ। ସେ ଯେତେବେଳେ ରହିବେ ନାହିଁ ସେ ବିଶ୍ୱ ଧ୍ୱଂସ ହେଇଯିବ, ପ୍ରଳୟ ହେଇଯିବ, ଭଗବାନ ଚାଲିଯିବେ, ପ୍ରଳୟ ହେଇଯିବ। ତେଣୁ ଏହିଭଳି ଭାବରେ ଏ ଯେଉଁ ରହିଛନ୍ତି ସିଏ ସବୁଠାରେ ଅଛନ୍ତି। ତେଣୁ ଏଠି କ'ଣ କହିଲେ ବିଶ୍ୱନାଥ ଚତୁର୍ଥ ଠାକୁର କ'ଣ କହିଲେ, 43 ନା କହୁଛନ୍ତି, ବସ୍ତୁତସ୍ତୁ ଭୋ ବ୍ରଜରାଜ, ଏ କେତେ ଆଉ କହିବେ ବ୍ରହ୍ମଜ୍ଞାନ କେତେ ଦେବେ। ତେଣୁ ସିଏ ମାନେ ଏଇଭଳି ଭାବରେ ଚାଲିଛି, ବହୁତ କଥା ସଂକ୍ଷେପରେ କିଛି କୁହାଯାଉଛି। ରାତି ପାଇଗଲା, ସେ 2-3 ଶ୍ଳୋକରେ କ'ଣ ରାତି ପାଇଯିବ କି ନା, 2-3 ଏଇଭଳି ଭାବରେ କିଛି କିଛି କେତେଟା ମାନେ କ'ଣ ଗୋଟେ ଇଏ ଭଳି କୁହାଗଲା, ସିଂହାବଲୋକନ ଭଳିଆ କିଛି କିଛି କୁହାଗଲା। ଏଇଭଳି ଭାବରେ ବହୁତ କଥା, ରାତି ପାଇଗଲା, 7-8 ଘଣ୍ଟା ପଳେଇଲା, କଥା ପଳେଇଲା, ଆ ପର ଶ୍ଳୋକରେ ଆସିବ ସେ କଥା, ରାତି ପାଇଗଲା। ଏଇଭଳି ଭାବରେ ଯେତେ ଜ୍ଞାନ ଥିଲା ତାଙ୍କୁ ଦେଇଦେଲେ, ଯେତେ ଜ୍ଞାନ ଥିଲା ସବୁ ଜ୍ଞାନ, ସେ ଯେଉଁଠି ଜ୍ଞାନ ଯେଉଁଠି ଏଣ୍ଡ ହେଇଛି ସେଠି ଆସିବ ଭକ୍ତି। କ'ଣ ଯେଉଁଠି କ'ଣ ଭକ୍ତି କ'ଣ ଭକ୍ତି ହେଉଛି କ'ଣ ଅନ୍ୟାଭିଳାଷ ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତମ ମାନୁକଲ୍ୟାଣ କୃଷ୍ଣାନୁଶୀଳନ ଭକ୍ତିରୁ ଉତ୍ତମ ଏ ହେଉଛି ଶ୍ରେଷ୍ଠ ଭକ୍ତି ଖାଲି ଭକ୍ତି ନୁହଁ ଅନ୍ୟାଭିଳାଷତା ଶୂନ୍ୟମ ଆଉ କୌଣସି ଅଭିଳାଷ ନାହିଁ ଅନ୍ୟାଭିଳାଷ ଜ୍ଞାନ କର୍ମାଦି ଅନାବୃତମ ଜ୍ଞାନରୁ ଉର୍ଦ୍ଧ୍ୱରେ ରହିଛି ଭକ୍ତି ଜ୍ଞାନରୁ ଉର୍ଦ୍ଧ୍ୱରେ ଭକ୍ତି ଜ୍ଞାନ କ'ଣ ଜାଣିପାରିବ ଭକ୍ତଙ୍କୁ ଜ୍ଞାନ ଭଗବାନ ଜାଣିପାରିବ ଭଗବାନଙ୍କୁ ଜ୍ଞାନ ମାଧ୍ୟମରେ ଜ୍ଞାନ ଯେଉଁଠି ଏଣ୍ଡ ହେଇଛି ସେଠି ଭକ୍ତି ଆରମ୍ଭ ହେବ ବ୍ରହ୍ମଭୂତ ପ୍ରସନ୍ନାତ୍ମା ବ୍ରହ୍ମଭୂତ ଜ୍ଞାନୀମାନେ ଅନ୍ତିମରେ ବ୍ରହ୍ମଭୂତ ସ୍ତରକୁ ଯାଆନ୍ତି ବହୁତ କଷ୍ଟ ସ୍ୱୀକାର କରି ସେମାନେ ବ୍ରହ୍ମଭୂତ ସ୍ତରକୁ ଯାଆନ୍ତି କିନ୍ତୁ ସେଠି ଭକ୍ତି ମଧ୍ୟ ନଥାଏ ବ୍ରହ୍ମଭୂତ ପ୍ରସନ୍ନାତ୍ମା ବ୍ରହ୍ମଭୂତ ସ୍ତରକୁ ଜଣେ ଜଣେ ପ୍ରସନ୍ନ ହୋଇଯିବ ସେ COVID-19 ଭୟ କରିବ ନାହିଁ ପ୍ରସନ୍ନ ହୋଇଯିବ ନ ସଚେତି ନ କାଙ୍କ୍ଷତି ବ୍ରହ୍ମଭୂତ ସ୍ତରକୁ ଗଲାବେଳେ କେମିତି ଜାଣିବେ ନା ସୂଚନା ନାହିଁ କ'ଣ ନା ଆମେ ରହିଗଲୁ ଏମିତି ହେଇଗଲା ସେମିତି ହେଇଗଲା ମୁଁ ଏଇଟା କରିଥାନ୍ତି ସେଇଟା କରିଥାନ୍ତି ଏ ସୂଚନା ଏଇଟା ହେଇପାରିଲାନି ସେଇଟା ହେଇପାରିଲାନି ସୂଚନା ଏ ମାଟେରିଆଲ ସ୍ତରରେ ଅଛେ ଆମେ କ'ଣ ଗୁଣ ଭିତରେ ରହିଛେ ନ କାଙ୍କ୍ଷତି ମୋର ଏଇଟା ଦରକାର ସେଇଟା ଦରକାର ଏଇଟା ଦରକାର ଏମିତି ଦରକାର ସେମିତି ଦରକାର କାଙ୍କ୍ଷା ସରିବ ନାହିଁ କାଙ୍କ୍ଷା ଗୋଟିଏ କାମନା ପୂରଣରେ ପୁଣି ଆସିବ ଗୋଟିଏ କାମନା ସେ ଲୋଭ ଆସିବ ଏଇଟା ଆଉ ଫୁଣି ଗୋଟେ ଦିଅ ଫୁଣି ଗୋଟେ ଦିଅ ଏଇଭଳି ଭାବରେ ଚାଲିବ ନ କାଙ୍କ୍ଷତି ବ୍ରହ୍ମଭୂତ ସ୍ତରକୁ ଗଲେ ନ ସୂଚନା ନାହିଁ କି ଆକାଂକ୍ଷା ନାହିଁ ସମ ସର୍ବେଷୁ ଭୂତେଷୁ ସବୁ ଜୀବ ପାଇଁ ସେ ସମ COVID-19 ପାଇଁ ମଧ୍ୟ ସମାନ ଯେତେ ସମସ୍ତ ପାଇଁ ସେ ସମାନ ସର୍ବେଷୁ ଭୂତେଷୁ ସମସ୍ତ ପ୍ରତି ସମାନ ସିଏ ସେଇଠୁ ଆରମ୍ଭ ହେବ ଦ୍ୟାଟ୍ ଇଜ୍ ଦ ପ୍ଲାଟଫର୍ମ ଅଫ୍ ଭକ୍ତି ମଦ୍ ଭକ୍ତିଂ ଲଭତେ ପରାମ ଏଇଠୁ ଆସିବ ଭକ୍ତି ଭକ୍ତିର ସ୍ତର ଯେଉଁଠି ଜ୍ଞାନ ଯେଉଁଠି ଏଣ୍ଡ ହେଇଛି ଆଙ୍କର ଜ୍ଞାନ ହାର ମାନିଲା 0% ରଖିଲେ 0 mark ରଖିଦେଲେ ନନ୍ଦ ମହାରାଜ ପାଖରେ ସେ କ'ଣ କରିକି ମାର୍କ ରଖିବେ କେତେ ସବୁ ଜ୍ଞାନ ଫେଲ୍ ହେଇଗଲା ସବୁ ଜ୍ଞାନ ଫେଲ୍ ହେଇଗଲା ନନ୍ଦ କହିବେ ତୁମେ ମାର୍କ ରଖିଲେ 0 ନା କିଛି ମାର୍କ ଦିଅନ୍ତି 5 mark ଦିଅନ୍ତି ନା ନା ତୁମେ ମୂର୍ଖ 0 mark ରହିଲା ତୁମେ କିଛି ପାଇଲ ନାହିଁ ଜ୍ଞାନ ମାଧ୍ୟମରେ ଭଗବାନ ଜାଣିପାରିବା ନାହିଁ ଜ୍ଞାନ ମାଧ୍ୟମରେ ତୁମେ ବ୍ରହ୍ମ ଜାଣିବ ବ୍ରହ୍ମ ଜ୍ଞାନ ଆସିବ ତୁମର କିନ୍ତୁ ଭଗବାନ ହେଉଛନ୍ତି ଆର ଉର୍ଦ୍ଧ୍ୱରେ ଜ୍ଞାନ ମାଧ୍ୟମରେ ଭଗବାନ କ'ଣ ଜାଣିବ ତୁମେ ଅବଶ୍ୟ ବ୍ରହ୍ମ ଭଗବାନଙ୍କର ଗୋଟିଏ ପାର୍ଟ ସେଇଥିରୁ ହସି ହିସାବ କରି ନନ୍ଦ ମହାରାଜ କହିଲେ ଠିକ୍ ଅଛି କନସିଡରେସନ୍ କଲେ ଗ୍ରେସ୍ ମାର୍କ ଦେଲେ 30 mark ଦେଲେ ପାସ୍ କରାଇଦେଲେ 1/3 ଭଗବାନଙ୍କୁ 3 ଭାବରେ ଅନୁଭୂତ କରିହେବ କ'ଣ କ'ଣ ବ୍ରହ୍ମ ପରମାତ୍ମା ଭଗବାନ ତେଣୁ ଭଗବାନ ଅନୁଭୂତି ଯେ ନ ପାଇଲେ ମଧ୍ୟ ଯଦି ବ୍ରହ୍ମ ଅନୁଭୂତି ପାଇଛି 30% mark ଦେବା ତାକୁ 1/3 ଜାଣିଛି 1/3 ଜାଣିଛି କିନ୍ତୁ ଭଗବାନ ଜାଣିନାହିଁ କିନ୍ତୁ ଭଗବାନ କିଛି ଜାଣିଛି କିଛି ପରିମାଣ ଜାଣିଛି ଜ୍ଞାନ ମାଧ୍ୟମରେ ଜାଣିଛି ତେଣୁ ତାକୁ 30% mark ମିଳିବ ତାକୁ କିନ୍ତୁ ନନ୍ଦ ମହାରାଜ ଏତେ କଥା କହୁନାହାନ୍ତି ତୁମେ କହିଲେ ତ ମୂର୍ଖ କହିବେ ଭାବ ଏଇଟା ତାଙ୍କୁ କ'ଣ କହିବେ କି ମୂର୍ଖ ବୋଲି ଏତେ ବଡ଼ ଜ୍ଞାନୀ ଆସିବ ବହୁତ ବଡ଼ ପର୍ପଟ ରହିଛି ଆମର ତ ଶୁଣିବା ପାଇଁ ଆମର ଧୈର୍ଯ୍ୟ ନାହିଁ ତେଣୁ ଯାହା ହଉ ଏଇଭଳି ଯେଉଁ କହିଲେ ନନ୍ଦ ମହାରାଜ ଏ ଯେଉଁ ନନ୍ଦ ମହାରାଜ ଯେଉଁ କହୁଛନ୍ତି ତେଣୁ ଏଠି ଇଏ କହୁଛନ୍ତି ବିଶ୍ୱନାଥ ଚକୁରୀ ଠାକୁର କହୁଛନ୍ତି ବସ୍ତୁତସ୍ତୁ ଭୋ ବ୍ରଜରାଜ ହେ ବ୍ରଜରାଜ ଶୁଣ ଆଉ ଜ୍ଞାନ କଥା କେତେ ମୁଁ କହିବି ବସ୍ତୁତସ୍ତୁ ବ୍ରଜରାଜ ଯୁଷ୍ମାଦିକଂ ସର୍ବମିଦଂ ଜଗତ ଶକ୍ତି ସୃଷ୍ଟତ୍ୱାତ୍ ତଦାତ୍ମକମେବ ଜାନିହି ଏତିକି ଜାଣ ବ୍ରଜରାଜ ସେ ଭଗବାନଙ୍କ ଜ୍ଞାନ ଯଦି କହିବି ତାହେଲେ ଜ୍ଞାନ ମଧ୍ୟ କହିଲେ ସରିବ ନାହିଁ ଭଗବାନ ଜ୍ଞାନ ବିଷୟରେ ଯଦି କୁହାଯିବ ସେ ସବୁ ନାହିଁ ଭଗବାନ ଜ୍ଞାନ ଭଗବାନ ବିଭୂତି ବିଷୟରେ ଯେତେବେଳେ କହୁଛନ୍ତି ଭଗବାନ ଦଶମ ଅଧ୍ୟାୟରେ ଭଗବାନ କହିଲେ ଠିକ୍ ଅଛି କହୁଛ ଯଦି ହନ୍ତତେ କଥା ସେ ଆମେ ଦିବ୍ୟା ଆତ୍ମବିଭୂତି ହେବା ପ୍ରଧାନତଃ ପୁରୁଷ ନାସ୍ତନ୍ତ ବିସ୍ତର ସୁମେ ହେ ଅର୍ଜୁନ ତୁମେ ଯଦି କହୁଛ ବିସ୍ତାର କାହିଁକି ଅର୍ଜୁନ ଶାନ୍ତିପ୍ରାପ୍ତ ହୋଇପାରୁନାହାନ୍ତି ତୃପ୍ତିପ୍ରାପ୍ତ ହୋଇପାରୁନାହାନ୍ତି ପ୍ରଭୁ ଭୂୟ କଥୟ ଆହୁରି କୁହନ୍ତୁ ଶୁଣନ୍ତୁ ନାସ୍ତି ନ ଅମୃତମ୍ ମୋର ତୃପ୍ତି ଆସୁନାହିଁ ତେଣୁ ଭଗବାନ କହୁଛନ୍ତି ଠିକ୍ ଅଛି ମୁଁ କହିବି ତୁମକୁ ମୋର ଜ୍ଞାନ ବିଷୟରେ ମୁଁ ତୁମକୁ କହିବି କିନ୍ତୁ ମୋର ଜ୍ଞାନ ଶେଷ ନାହିଁ ଅନ୍ତ ନାହିଁ ଅନ୍ତ ତେ କଥା ସେ ଆମେ ଦିବ୍ୟା ଆତ୍ମବିଭୂତ ହେବା ପ୍ରଧାନତଃ କିଛି କିଛି ମୁଖ୍ୟ ଜିନିଷ କହିବି, କାରଣ ନାସ୍ତନ୍ତ ବିସ୍ତର ସୁମେ, ତାକୁ ଯଦି ବିସ୍ତାର କରିବା ଶେଷ ହେବ ନାହିଁ। ଯଦି ଭଗବାନ ବିସ୍ତାର କରିଥାନ୍ତେ ଏପର୍ଯ୍ୟନ୍ତ ଶେଷ ହେଇନଥାନ୍ତା, କାହିଁକି ନା ଆମେ ଜାଣିଛୁ କେମିତି ଆମେ କହୁଛେ ଏଇଟା ନା। ଅନନ୍ତ ଦେବ ଭଗବାନଙ୍କର ଗୁଣ ଗାନ କରୁଛନ୍ତି, ଶେଷ ହୋଇନାହିଁ, ହେଇପାରୁନାହିଁ। ଭଗବାନ ଜ୍ଞାନ ଯଦି କୁହାଯିବ ଶେଷ ହେଇପାରିବ ନାହିଁ, ଆଉ ତା ଉପର କଥା କ'ଣ କହିବା। ସେଥିପାଇଁ ସେ ହେଉଛନ୍ତି ଅନନ୍ତ ଭଗବାନ, ଅନ୍ତ ନାହିଁ ଭଗବାନଙ୍କର। ଆମର ଯେତିକି ଶକ୍ତି ଅଛି ଆମେ ସେତିକି ପ୍ରବେଶ କରୁଛେ, ଆମର ଯେତିକି ଶକ୍ତି ଅଛି ଉଡ଼ିବା ପାଇଁ ଉଡ଼ୁଛେ, ଯେତିକି ଶକ୍ତି ଅଛି ବୁଡ଼ିବା ପାଇଁ ବୁଡ଼ୁଛେ, ଆମର ଲିମିଟେଡ୍ ଶକ୍ତି ଭିତରେ ରହିଛେ। କିନ୍ତୁ ଭଗବାନ ଅନଲିମିଟେଡ୍, ବିଭୁ ସିଏ, ଆମେ ହେଉଛେ ଅଣୁ, ଆମେ ହେଉଛେ ଲିମିଟେଡ୍, ସିଏ ହେଉଛନ୍ତି ବିଭୁ। ତେଣୁ ହେ ବ୍ରଜରାଜ ମୁଁ କ'ଣ କହିବି, ଯୁଷ୍ମାଧିକଂ ସର୍ବମିଦମ, ଖାଲି ତୁମର ନୁହଁ, ଏଇଭଳି ଭାବରେ ସମସ୍ତ କିଛି ଜଗତ ଶକ୍ତି ତାଙ୍କର ହେଉଛି, ଜଗତ ହେଉଛି ତାଙ୍କର ଶକ୍ତି। ସୃଷ୍ଟତ୍ୱାତ୍ ଯାହା ସବୁ ସୃଷ୍ଟ ହେଇଛି, ଅତୀତରେ ଯାହା ହେଇଥିଲା, ଭବିଷ୍ୟତରେ ଯାହା ହେବ, ସବୁ ସବୁକିଛି ତଦାତ୍ମକମେବଂ, ଭଗବାନ ସବୁଠାରେ ସେ ରହିଛନ୍ତି, ପରମାତ୍ମା ରୂପରେ ରହିଛନ୍ତି। ଜାନି ଏତିକି ଜାଣ, କ'ଣ ମୁଁ କହିବି ଜ୍ଞାନ ବିଷୟରେ ମୁଁ କ'ଣ କହିବି। ହଁ ଭଗବାନ କହିଲେ ଏତିକି ଜାଣ, ଅନ୍ତିମରେ କହିଲେ ଏକାଦଶ ଅଧ୍ୟାୟରେ ଭଗବାନ ଦଶମ ଅଧ୍ୟାୟରେ ବିଭୂତି ଯୋଗ କହିଲେ ଏବଂ ଏକାଦଶ ଅଧ୍ୟାୟ ତାକୁ ଦେଖେଇଦେଲେ, ଖାଲି କଥାରେ କହିଲେ ନାହିଁ, ପ୍ରାକ୍ଟିକାଲି ଦେଖେଇଦେଲେ। ଥିଓରିଟିକାଲି କହିଲେ ଦଶମ ଅଧ୍ୟାୟରେ, ଏକାଦଶ ଅଧ୍ୟାୟରେ ପ୍ରାକ୍ଟିକାଲି ଦେଖେଇଦେଲେ। କାରଣ ଲୋକମାନେ କହିବେ ଭବିଷ୍ୟତରେ ଯେ ଏଇଭଳି ଭାବରେ ମୁଁ ମଧ୍ୟ ସେଇ ସୋହମ, ମୁଁ ମଧ୍ୟ ସେଇ, ତମେ ଯଦି ସେଇ ତାହେଲେ ଦେଖାଅ ସେଇଟାକୁ, ହଁ ମୋତେ ସେଇ ରୂପ ଦେଖାଅ ହରି, ସେଇ ରୂପ ଦେଖାଅ, ତମେ ସେଇ ଯଦି ଦେଖାଅ ସେ ହରି, ଦେଖାଅ ସେ ରୂପକୁ। ତେଣୁ ଭଗବାନ ଅନ୍ତିମରେ କହିଲେ ଅର୍ଜୁନ, ଅଥବା ବହୁନେ ତେନ କି ଜ୍ଞାନ ତ ବାର୍ଜୁନ, ତମେ କ'ଣ କହିବି ମୋର ଜ୍ଞାନ ବିଷୟରେ। ବିଷ୍ଟବ୍ୟହ ମିଦମ୍ କୃଷ୍ଣମ୍ ଏକାଶେନ ସ୍ଥିତ ଜଗତ, ଏଇଭଳି ଭାବରେ ଯେଉଁ ବିଶ୍ୱବ୍ରହ୍ମାଣ୍ଡ ରହିଛି, ଏ ବିଶ୍ୱବ୍ରହ୍ମାଣ୍ଡ ଅନନ୍ତ ରହିଛି, ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, ଇଏ ହେଉଛି ସମଗ୍ର ସୃଷ୍ଟିର ୱାନ୍ ଫୋର୍ଥ, କ'ଣ ଏକାଂଶେନ, ଏକାଂଶେନ ୱାନ୍ ଫୋର୍ଥ, ଚାରଣା ଭାଗରେ ଅଛି, 24-25%, ଆହୁରି ତିନି ଗୁଣ ରହିଲେ ଚିତ୍ ଜଗତ ରହିଛି, ତିନି ଗୁଣ ରହିଛି। ତେଣୁ ଇଏ ଯେଉଁ ରହିଛି ଭଗବାନଙ୍କର, ଯଦି ଜ୍ଞାନ ବିଷୟରେ କୁହାଯିବ ଶେଷ ହେବ ନାହିଁ, ଆଉ ପରମାତ୍ମା ବିଷୟରେ କୁହାଗଲେ କ'ଣ ଶେଷ ହେବ, ଭଗବତ ବିଷୟରେ କହିଲେ କ'ଣ ଶେଷ ହେବ। ତେଣୁ ଏତିକି ଏତିକି ଜାଣ, ବସ୍ତୁତସ୍ତୁ ହେ ବ୍ରଜରାଜ ଏତିକି ଜାଣ, ସିଏ ପରମାତ୍ମା ରୂପରେ ସବୁଠାରେ ବିଦ୍ୟମାନ। ଅଚ୍ୟୁତାତ୍, ସେ ହେଉଛନ୍ତି ଅଚ୍ୟୁତ, ଅଚ୍ୟୁତ କାହିଁ କହିଲେ, ତାଙ୍କର ଚ୍ୟୁତି କେବେ ନାହିଁ। ନନ୍ଦ ମହାରାଜକୁ ଆଶ୍ୱାସନ, ଅଚ୍ୟୁତ କହିବାରେ ନନ୍ଦ ମହାରାଜ ଆଶ୍ୱାସିତ ହୋଇଗଲେ। କ'ଣ ଆଶ୍ୱାସିତ ହୋଇଗଲେ, ଯେଉଁ ତୁମ ପୁଅ କହିଥିଲେ, ସିଏ ଅଚ୍ୟୁତ, ସିଏ ତୁମ ପୁଅ କହିଥିଲେ ଦଶମ ଏଶ୍ୟାମ, ମୁଁ ତୁମକୁ ଦେଖିବା ପାଇଁ ଆସିବି ଦଶମ ଏଶ୍ୟାମ, ହଁ ସେଥିରେ କେବେ ସେ ଚ୍ୟୁତି ହେବେ ନାହିଁ। ତୁମେ କ'ଣ, ତୁମେ ଶାଶ୍ୱତ ସାନ୍ତ୍ୱନା ପ୍ରାପ୍ତ ହୁଅ, ତୁମେ ସ୍ୱସ୍ଥ ହୁଅ, କାହିଁକି କାହିଁ ଭାବୁତ ହେବ ନାହିଁ ବୋଲି ସେ ଅଚ୍ୟୁତ। ଅଚ୍ୟୁତ ପ୍ରତି ଅକ୍ଷରରେ ଗୋଟେ ଗୋଟେ ଅର୍ଥ ରହିଛି, ଏଭଳି କଥା ଶୁଣିଥିଲେ ଜଣେ ଆନନ୍ଦିତ ହେଇଯିବ। ଅଚ୍ୟୁତ ସିଏ ମହାରାଜ, ସିଏ ତ ଅଚ୍ୟୁତ, ତୁମେ ଯେଉଁ କଥା ଦେଇଛନ୍ତି ଦଶମ ଏଶ୍ୟାମ, ମୁଁ ତୁମକୁ ଦେଖିବା ପାଇଁ ଆସିବି, ନିଶ୍ଚିନ୍ତ ଭାବରେ ଆସିବେ ଅଚ୍ୟୁତ, ତାଙ୍କର ଚ୍ୟୁତି ସେ କହିଲେ ତାଙ୍କର କଥାରେ ଉଚ୍ୟୁତ ହେବେ ନାହିଁ, ସେଥିପାଇଁ ତାଙ୍କର ନାଁ ଅଚ୍ୟୁତ। ଭଗବତ ଗୀତାରେ ପ୍ରଥମେ ଭଗବାନଙ୍କୁ ଆଡ୍ରେସ୍ କଲେ ଦ୍ୱିତୀୟ ଅଧ୍ୟାୟରେ, ତା ପୂର୍ବରୁ ଅବଶ୍ୟ କହିଛନ୍ତି, କିନ୍ତୁ ଯେତେବେଳେ ସାରଥି ହେଇଗଲେ ତାଙ୍କୁ ଆଡ୍ରେସ୍ କଲେ କ'ଣ, ଆଡ୍ରେସ୍ କଲେ କ'ଣ, ଅର୍ଜୁନ କହିଲେ କହିଲେ ନେ ଡ୍ରାଇଭର ତମକୁ ନେ, ଆଉ ଶ୍ରୀ ହରଦର ସେ ମହାରାଜ କହନ୍ତି ଅର୍ଜୁନ ଭଗବାନ ଡାକୁନଥିଲେ, ଭଗବାନ କହୁନଥିଲେ, ଡାକୁନଥିଲେ ଯୁଦ୍ଧ ବେଳେ, ହଁ କ'ଣ କରୁଥିଲେ, ଗୋଇଠା ମାରୁଥିଲେ, ଭଗବାନ ଗୋଇଠା ମାରୁଥିଲେ, ଏ ବାଁପଟୁ ଯିବାକୁ ଚାଲିଲେ ବାଁପଟୁ ମାରିଲେ ଗୋଟେ ଗୋଇଠା, ଚାଲିଲା ଗାଡ଼ି, ଚାଲିଲା ବାଇକ୍, ଚାଲିଲା ଗାଡ଼ି, ଡାହାଣ ପଟେ ଯେ ଡାହାଣ ପଟେ ଗୋଟେ ଗୋଇଠା, ଡାହାଣ ପଟେ ଚାଲିଲା ଗାଡ଼ି, ଆଉ କହିବାକୁ ସମୟ ଅଛି, ସେଇଭଳି ଭାବରେ ଚାଲିଥିଲା ଯୁଦ୍ଧ। ତେଣୁ ପ୍ରଥମେ ଆଡ୍ରେସ୍ କଲେ ଡ୍ରାଇଭର ବୋଲି କହିଲେ ନାହିଁ, ସାରଥି ବୋଲି କହିଲେ ନାହିଁ, କହିଲେ ଅଚ୍ୟୁତ। ସେନୋର ଉଭୟର ମଧ୍ୟ ରଥମ ସ୍ଥାପ ଆମେ ଅଚ୍ୟୁତ, ଅଚ୍ୟୁତ ଆପଣଙ୍କର ଚ୍ୟୁତି ନା, ଆପଣଙ୍କର ଡ୍ରାଇଭର କ'ଣ, ଆପଣ ଭଗବାନ ମୋର ପ୍ରଭୁ, ଆପଣ ମୁଁ ଆପଣଙ୍କ ଦାସ, ମୁଁ ଆପଣଙ୍କ ସଖା, ସଖା ସବୁ ଆସିବ ସଖା ବିଷୟରେ କହିବେ। ତେଣୁ ଇଏ ଯେଉଁ ହେଲା ଯେଉଁ ରହିଛି ଅଚ୍ୟୁତ, ସେଥିପାଇଁ ଏ ଅଚ୍ୟୁତ ଶବ୍ଦ ଶୁଣି ନନ୍ଦ ମହାରାଜ ଖୁସି ହେଇଗଲେ, ଅଚ୍ୟୁତ ସିଏ ଆସିବ, ସିଏ ମୋ ପୁଅ ଅଚ୍ୟୁତ କଥା ଦେଇଛି ଦଶମ ଏଶ୍ୟାମ, କିନ୍ତୁ କେବେ ଆସିବ, ଆମେ ଯଦି ମରିଯିବୁ ତାପରେ ଆସିଲେ କ'ଣ ଲାଭ ହେବ, ଆମେ ଯଦି ମରିଯାଇଥିବୁ ତା ବିରହରେ ତୁମେ ବଞ୍ଚିପାରିବୁ ନାହିଁ। ଦଶରଥ ମହାରାଜ ଚାଲିଗଲେ, 4-5 ଦିନ ଭିତରେ ଚାଲିଗଲେ। ରାମ ରାମ କହି ରାମ କହି ରାମ କହି ଏହିଭଳି ଭାବରେ ରାମ ରାମ କହିକି ରାମ କହି ଚାଲିଗଲେ ଦଶରଥ ମହାରାଜ। ରହିପାରିଲେ ନାହିଁ। ଇଏ ମଧ୍ୟ ଶୁଣିଛନ୍ତି ତ୍ରେତା ଯୁଗର ଘଟଣା, ଇଏ ଦ୍ୱାପର ଯୁଗର ଘଟଣା, ରାମଜୀଙ୍କ ବିଷୟରେ ଜାଣିଛନ୍ତି, ଖବର ପାଇଛନ୍ତି। ଇଏ ସବୁ ପଢ଼ୁଥିଲେ କ'ଣ ସେ ନ୍ୟୁଜ୍ କ'ଣ COVID-19 ବିଷୟରେ ଶୁଣୁନଥିଲେ, ସିଏ ନ୍ୟୁଜ୍ ଶୁଣୁନଥିଲେ, ସେ ଶୁଣୁଥିଲେ ପୁରାଣ ଶୁଣୁଥିଲେ, ରାମାୟଣ ଶୁଣୁଥିଲେ। ଏଇଭଳି ଭାବରେ ଆମର ଭାଗବତମର ଆରମ୍ଭରେ ସେ କଥା କୁହାଯାଇଛି, 5,000 ବର୍ଷ ତଳେ ବହୁତ କୋଟି କୋଟି ଗ୍ରନ୍ଥ ଥିଲା ଭଗବାନ ରାମାୟଣଙ୍କର, ରାମଜୀଙ୍କର। ସେଇଥିପାଇଁ ଭାଗବତମର ସଂକ୍ଷେପରେ କୁହାଗଲା, କୋଟି କୋଟି ଗ୍ରନ୍ଥ ରହିଛି ରାମଜୀଙ୍କ ବିଷୟରେ। ଏମିତିକି ଦ୍ୱାପର ଯୁଗରେ ମଧ୍ୟ ପରୀକ୍ଷିତ ମହାରାଜ ମଧ୍ୟ ବହୁତ ଶୁଣିଥିଲେ। ତୁମେ ବହୁତ ଶୁଣିଛ, ତେଣୁ ମୁଁ ସଂକ୍ଷେପରେ କହିବି ତାଙ୍କ ବିଷୟରେ, ରାମଜୀଙ୍କର ବିଷୟରେ। ତେଣୁ ଜାଣିଛନ୍ତି ନନ୍ଦ ମହାରାଜ, ଦଶରଥ ରାମଜୀଙ୍କ ବିରହରେ, ରାମଜୀ ଭଗବାନ ତାଙ୍କର ପିତା ଥିଲେ, କିନ୍ତୁ କୃଷ୍ଣ ଭଗବାନ ନୁହନ୍ତି, କୃଷ୍ଣ ମୋର ପୁଅ। କିନ୍ତୁ ରାମଙ୍କ ବିରହରେ ଦଶରଥ ଚାଲିଗଲେ, ରହିପାରିଲେ ନାହିଁ। ରାମ ରାମ କହି ରାମ କହି ଚାଲିଗଲେ ସିଏ, 4-5 ଦିନ ଭିତରେ ଚାଲିଗଲେ। ଆଉ ମୁଁ ଏତେ ଦିନ ହୋଇଗଲାଣି, ଆ ଭିତରେ 1.5 ମାସରୁ ଉର୍ଦ୍ଧ୍ୱ ହୋଇଗଲାଣି, 45 ଦିନ ଗଲେ ଶିକ୍ଷା କରେ, 64 ଦିନ 64 ଦିନରେ 2 ମାସ 4 ଦିନ 4 ଦିନ ପାଠ ପଢ଼ିକି ଆସିଲେ, ପୁଣି ଆଉ କିଛି ଦିନ ହୋଇଗଲାଣି, 2.5 ମାସ ଧରନ୍ତୁ, ପାଖାପାଖି 2.5 ମାସ ହୋଇଗଲାଣି। ଆ ଭିତରେ ସେ 4-5 ଦିନରେ ଚାଲିଯାଇଥିଲେ, ମୁଁ 2.5 ମାସ ହେଲାଣି ବଞ୍ଚିପାରିବି। ତେଣୁ ଯାହା ବି ହଉ, ଅଚ୍ୟୁତ ଶୁଣିକି ତଥାପି ଟିକିଏ ସାନ୍ତ୍ୱନା ଆସୁଛି। ଅଚ୍ୟୁତ ସେ ତାଙ୍କର କଥାରୁ ଚ୍ୟୁତ ହେବେ ନାହିଁ। ଅଚ୍ୟୁତା ବିନା ବସ୍ତୁ ନ କରାନ୍, ସିଏ କ'ଣ ଆସିବେ ନା ଆସିବେ କ'ଣ ଚିନ୍ତା କରୁଛନ୍ତି ଅଚ୍ୟୁତ? ସିଏ ତାଙ୍କ କଥାରେ ଚ୍ୟୁତ ହେବେନି, ସିଏ ଅଛନ୍ତି ଏଇଠି ମଧ୍ୟ, ସିଏ ଅଛନ୍ତି ପୁରା ଏଇଠି ଅଚ୍ୟୁତ, ସିଏ ଏଇଠି ଅଛନ୍ତି, ଏଇଠି ଅଛନ୍ତି, ସିଏ ଏଇଠି ଭଗବାନ ଅଛନ୍ତି, ଅଚ୍ୟୁତ ଏଇଠି ଅଛନ୍ତି। ଦେଖନ୍ତୁ ଅଚ୍ୟୁତ ଏଇଠି ରହିଛନ୍ତି, ପୂଜା କରୁଛନ୍ତି, ପ୍ରଥମ ପ୍ରସାଦ ଭୋଗ ନେଉଛନ୍ତି, ଭୋଗ ସାରିଲା ପରେ ଆମକୁ ପ୍ରସାଦ ମିଳିଯିବ। ଅଚ୍ୟୁତ ସିଏ ଭଗବାନ କଥାରେ ଥାଆନ୍ତି, କଥାରେ ସିଏ ରହିଛନ୍ତି ଭଗବାନ ଅଚ୍ୟୁତ। ସିଏ କହିଲେ ଅଚ୍ୟୁତ କହିଲେ କ'ଣ? ଅଚ୍ୟୁତ କହିଲେ ଆମେ କେମିତି ନେବା ଅଚ୍ୟୁତକୁ, କେଉଁ ସବୁ କହିବା ନେବା? ଭଗବାନ ନିଜେ କହିଲେ ଆମକୁ କଥା ଦେଇଛନ୍ତି, କ'ଣ? ନାହମ୍ ତିଷ୍ଠାମି ବୈକୁଣ୍ଠେ ଯୋଗିନା ହୃଦୟ ନାଚ ମଦ୍ଭକ୍ତ ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ଏଠି ନାରଦ ମିଳୁଛନ୍ତି, ନିଜେ କହୁଛନ୍ତି, ମୁଁ ତାଙ୍କ କଥା କହୁଛନ୍ତି, ସେ ଅଚ୍ୟୁତ। ତେଣୁ ସେଠି ରହିବେନି, ଆଉ କେଉଁଠି ରହିବେ? ସିଏ ଏଠି ମୂର୍ତ୍ତି ରୂପେ ରହିଛନ୍ତି, ବିଗ୍ରହ ରୂପେ ରହିଛନ୍ତି, କଥାରେ ବି ରହୁଛନ୍ତି। ନାରଦଙ୍କ କଥାରେ ସେ ରହିବେନି, ଆଉ କାହା କଥାରେ ରହିବେ? ନାରଦଙ୍କ କଥା ଆମ କଥାରେ ରହିବେ ନା କ'ଣ? ଆମର ଭକ୍ତ ନା କ'ଣ? ମଦ୍ ଭକ୍ତ, ମୋର ଭକ୍ତ ଯେଉଁଠି ଗାଇବେ ସେଠି ରହିବେ, ମୁଁ ତ ତାଙ୍କର ଭକ୍ତ ନୁହଁ, ଆମେ ଭକ୍ତ ନୁହଁ, କିନ୍ତୁ ନାରଦମୁନି ତାଙ୍କ ଭକ୍ତ, ନାରଦମୁନି ଏ କଥା କହୁଛନ୍ତି, ତେଣୁ ଭଗବାନ ଏଠି ରହିବେ। ଅଚ୍ୟୁତ ଆମ ପାଇଁ ଅଚ୍ୟୁତ, ଭଗବାନ କହିଲେ ମୁଁ ତା ମୋର କଥାରେ ରହିବି, ଭଗବାନ ଏଠି ରହିବେ ଅଚ୍ୟୁତ। ତେଣୁ ସେ ଆସିବେ କ'ଣ? ସେ ଅଛନ୍ତି ଏଇଠି, ଅଚ୍ୟୁତ ସେ ଅଛନ୍ତି, ସବୁଠାରେ ବିଦ୍ୟମାନ ଅଛନ୍ତି, ଅଣ୍ଡା କ'ଣ ଅଣୁ ପରମାଣୁରେ ବିଦ୍ୟମାନ ସିଏ ଭଗବାନ, ପରମାତ୍ମା ରୂପରେ ବିଦ୍ୟମାନ। ତେଣୁ ଅଚ୍ୟୁତା ବିନା ବସ୍ତୁ ନ ତାରା, ଆଉ କିଛି ନାହିଁ। COVID-19 ମଧ୍ୟ ସେଇଠି ଅଚ୍ୟୁତ ରହିଛନ୍ତି, ଅଚ୍ୟୁତଙ୍କ ବିନା କିଛି ନାହିଁ। COVID-19 କ'ଣ ଯାହା ହେଲେ ବି କେହି ନାହିଁ, ଅଚ୍ୟୁତଙ୍କ ବିନା ଆଉ କିଛି ନାହିଁ, ସବୁକିଛି ଅଚ୍ୟୁତ, ସବୁଠାରୁ ସେ ଅଚ୍ୟୁତ ରହିଛନ୍ତି। ନୈବ ବାଚ୍ୟମ୍, ଆଉ କିଛି ନାହିଁ, ଆଉ କିଛି କଥା ନାହିଁ, ଭଗବାନ ଛଡ଼ା ଆଉ କିଛି ନାହିଁ, ସବୁକିଛି ମୂଳ ହେଉଛନ୍ତି ଭଗବାନ, ସବୁକିଛି ଇଦମ୍ ସର୍ବକ୍ଷଣ ଇଦମ୍ ବ୍ରହ୍ମ, ସବୁକିଛି ବ୍ରହ୍ମ, ଏମିତି କିଛି ନାହିଁ ବ୍ରହ୍ମ ବସ୍ତୁଠାରୁ ଅଲଗା କିଛି ରହିଛି। ଏଇଟା ଗୋଟେ COVID-19ଟା ବ୍ରହ୍ମ ବସ୍ତୁଠାରୁ ଅଲଗା ନା, ସବୁ ବ୍ରହ୍ମ, ସର୍ବକ୍ଷଣ ଇଦମ୍ ବ୍ରହ୍ମ। ତେଣୁ ପ୍ରକୃତି ପ୍ରତ୍ୟୟ ହୋ, ଏଇଟା ଗୋଟେ ଗ୍ରାମାଟିକାଲ କଥା, ଆମେ ସେଇଟା କହିବା ନାହିଁ। ପର୍ବାପର୍ ସେ ପୂର୍ବପର ସବୁ ରହିଛି, ତା'ର ବହୁତ କଥା ରହିଛି ତା ଭିତରେ, ସେ ତ ଆମେ ପଶିବା ନାହିଁ। ତାହେଲେ ଏହିଭଳି ଭାବରେ ଏ ଶ୍ଳୋକରେ ସନାତନ ଗୋସ୍ୱାମୀ କହୁଛନ୍ତି, ନ ଚ ଦୂରବର୍ତ୍ତିତ୍ୱ ଅଶ୍ୟ ଅତ୍ର ଗମନେ ବିଳମ୍ବ ବୋ ଅପି ସମ୍ଭାବ୍ୟ ଇତି ଆସେନ ଆହ। ବେଶୀ ଦୂର ନୁହଁ, ନନ୍ଦଗାଓଁରୁ ମଥୁରା ତା'ର ଡିଷ୍ଟାନ୍ସ ଅଛି, କେତେ ବାହାର କରିବ ତୁମେ ବାହାର କରିଦେଉଛ, ଗୁଗୁଲ୍ ମ୍ୟାପ୍ରେ ବାହାରିଯିବ କେତେ ଡିଷ୍ଟାନ୍ସ ରହିଛି। ସେଇଠୁ ନ ଚ ଦୂରବର୍ତ୍ତିତ୍ୱ, ସେ ଏତେ ଦୂରରେ ଅଛନ୍ତି, ଆଉ ଅତ୍ର ଆଗମନେ ବିଳମ୍ବ ବି, ଏଠି ଆସିବା ପାଇଁ ବିଳମ୍ବ ହେବ ନା, ଏ ସମ୍ଭାବନାରେ ଇତି ଆସେ ନା, ସେଥିପାଇଁ ଏଇ ଶ୍ଳୋକଟି କହୁଛନ୍ତି। ଅଚ୍ୟୁତ ସେ ବର୍ତ୍ତମାନ ସବୁଠାରେ ଅଛନ୍ତି, ସେ ଆସିବେ କ'ଣ? ଯେତେବେଳେ ଆମର ବର୍ଣ୍ଣନା କରାଯାଇଛି, ଶିବଜୀ ଯାଇଥିଲେ ଯେତେବେଳେ ଭଗବାନଙ୍କର ଲୀଳାଟି ହେଲା, ସମୁଦ୍ର ମନ୍ଥନ ଲୀଳାଟି ହେଲା, ଯେତେବେଳେ ସମୁଦ୍ର ମନ୍ଥନ ଲୀଳା ଆରମ୍ଭ ହେଲା, ଆରମ୍ଭରେ ଆସିଲେ ବିଷ, 14 ରତ୍ନ ବାହାରିଥିଲେ, ତା'ଦେହରେ ପ୍ରଥମ ରତ୍ନ ହେଉଛନ୍ତି ବିଷରତ୍ନ। ବିଷରତ୍ନରେ ଦେବତାମାନେ ଅସୁରମାନେ ଧାଇଁଲେ, ଯେମିତି ଭଗବାନ ମଧ୍ୟ ଧାଇଁଲେ, ରକ୍ଷା କର ଯେମିତି ବର୍ତ୍ତମାନ ଧାଉଁଛନ୍ତି ଲୋକମାନେ କୋଭିଡ୍ 19, ରକ୍ଷା କର, ସେଭଳି ଭାବରେ ଅବସ୍ଥା ହେଇଥିଲା। ଷଷ୍ଠ ମନଙ୍କ ସମୟରେ, ଅଚ୍ୟୁତ ମନଙ୍କ ସମୟରେ ହେଇଥିଲା ଏ ଘଟଣାଟି। କ'ଣ ତାଙ୍କ ନାଁ, ସେ ମନଙ୍କ ନାଁ ହେଉଛି କ'ଣ, ସେଇ ମନଙ୍କ ସମୟରେ ହେଇଥିଲା ସମୁଦ୍ର ମନ୍ଥନ ଲୀଳାଟି। ସମସ୍ତେ ରକ୍ଷା କର ବୋଲି ଡାହିଁଲେ, ଶିବଜୀଙ୍କ ପାଖକୁ ଆସି ପହଞ୍ଚିଗଲେ, ରକ୍ଷା କର ଶିବଜୀ, ରକ୍ଷା କର। ତେଣୁ ଶିବଜୀ ରକ୍ଷା କଲେ, ସେ ସବୁ ବିଷକୁ ପାଳନ କରିଦେଲେ, କୋଭିଡ୍ 19 ଭଳି ଯେତେ ବିଷ ସବୁ ରହି ସବୁ ପାଳନ କରିଦେଲେ, ଭଗବାନ ଶିବଜୀ ନୀଳକଣ୍ଠ ହେଇଗଲେ। କର୍ପୂର ଗୌରମ କରୁଣାବତାରମ, କର୍ପୂର ଗୌରମ କରୁଣାବତାରମ, ସଂସାର ସାରମ କୁଲଗେନ୍ଦ୍ର ହାରମ, ସଂସାର ସାରମ ଦ୍ରହାରମ, ସଦା ବସନ୍ତମ ହୃଦୟାରବିନ୍ଦେ, ସଦା ବସନ୍ତମ ହୃଦୟାରବିନ୍ଦେ, ଭବଂ ଭବାନୀ ସୈତମ ନମାମି, ଭବଂ ଭବାନୀ ସୈତମ। ଅଚ୍ୟୁତ ଗୌର, ଏ କର୍ପୂର ଗୌର, ଏଭଳି ତାଙ୍କର ଶରୀର ରଙ୍ଗ ଥିଲା, କିନ୍ତୁ ପାନ କରିଦେଲେ ବିଷ, ବିଷ ପାନ କରି ସେ ନୀଳକଣ୍ଠ ହେଇଗଲେ। ନୀଳକଣ୍ଠ, କଣ୍ଠ ତାଙ୍କର ନୀଳ ହେଇଗଲା ସୁନ୍ଦର। ଧଳା ରଙ୍ଗରେ ଯଦି କଳା ଆସିଯିବ, ନୀଳ ଆସିଯିବ, ମ୍ୟାଚିଂ ହେବ, ମ୍ୟାଚିଂ ହେଇଯିବ। ଆମର ସବୁ ରହିଛି ମ୍ୟାଚିଂ, ବ୍ଲାଉଜ୍ ସେଣ୍ଟର ମ୍ୟାଚିଂ କରିବେ ନା, ବାତାଜୀମାନେ କଥାଟା ଭଲ ଲାଗିବ, ହସିଦେଲେ ବାତାଜୀ, ମ୍ୟାଚିଂ ସେଣ୍ଟର ଦରକାର ନା, କେଉଁଟା କେଉଁ ରଙ୍ଗକୁ ମ୍ୟାଚ୍, ଭଗବାନ ଠାରୁ ବଡ଼ ମ୍ୟାଚର ଆଉ କିଏ ଅଛନ୍ତି। ତେଣୁ ଏଇ ଯେଉଁ ମ୍ୟାଚିଂ ହେଉଛି, ଆଜି ଶିବଜୀ କହିଲେ ଗୋଟେ ମ୍ୟାଚିଂ ନେଇଯା, ବ୍ଲାଉଜ୍ ଗୋଟେ ନେଇଯା, ଶରୀରଟା ହେଉଛି ଧଳା କର୍ପୂର ଗୌରମ, ଗୋଟେ ମ୍ୟାଚିଂ କରି ନେଇଗଲେ, ସେ ବିଷୟଟାକୁ ନେଇଗଲେ, ପାନ କରିଦେଲେ, କଣ୍ଠରେ ରଖିଦେଲେ, ମ୍ୟାଚିଂ ହେଇଗଲା, କେତେ ସୁନ୍ଦର ଦେଖାଗଲେ ସିଏ ନୀଳକଣ୍ଠ, ନୀଳକଣ୍ଠରେ ପରିଣତ ହେଇଗଲେ। ଇଏ ଭଗବାନଙ୍କର କୃପାଳୁତା, ଇଏ ଭଗବାନଙ୍କର, ଭାଗବତଙ୍କର ଅଷ୍ଟମ ସ୍କନ୍ଧରେ ଅଛି ସେ କଥା। ସମସ୍ତେ ଇଏ ହେଉଛି କ'ଣ, ସାଧୁ କିଏ, ଇଏ ହେଉଛି ସାଧୁ। ସମସ୍ତେ କୋଭିଡ୍ 19 ବ୍ୟସ୍ତ ହୋଇଛନ୍ତି, କୋଭିଡ୍ 19 ପାଇଁ ସମସ୍ତେ କ'ଣ ଛଟପଟ ହେଉଛନ୍ତି, ଏଇଭଳି ଭାବରେ ଜଳକୁ ଜଳରୁ ଛାଡ଼ିଦେଲେ ଯେମିତି ମାଛ ଯେମିତି ହୁଏ, ସେଇଭଳି ଭାବରେ ଛଟପଟ ହେଉଛନ୍ତି। କିନ୍ତୁ ସାଧୁ କିଏ, ସାଧୁ ହେଉଛନ୍ତି ସିଏ ଯିଏ ତାଙ୍କୁ ଏଠୁ ରକ୍ଷା କରେ। ତପ୍ୟନ୍ତି ଲୋକ ତାପେନ, ଆଜି ସାରା ପୃଥିବୀରେ ସମସ୍ତେ ତପ୍ୟନ୍ତି, ସମସ୍ତେ ଲୋକରେ ତପ୍ତ ହେଉଛନ୍ତି, ଦଗ୍ଧ ହେଉଛନ୍ତି, ଛଟପଟ ହେଉଛନ୍ତି, ତପ୍ୟନ୍ତି ଲୋକ ତାପେନ। ସାଧବ ପ୍ରାୟଶ ଜନ, ସାଧୁଙ୍କର କ'ଣ କାମ, ସାଧୁମାନେ ଏଇଭଳି ଭାବେ ତାଙ୍କୁ ଉଦ୍ଧାର କରିବେ। ପରମାରାଧନ ତଦ୍ଧି, ଇଏ ହେଉଛି ଶ୍ରେଷ୍ଠ ଆରାଧନା ଭଗବାନଙ୍କର। ପରମାରାଧନ ତଦ୍ଧି ପୁରୁଷସ୍ୟ ଅଖିଳାତ୍ମନି, ଅଖିଳାତ୍ମନି ଯାହା ଉଦ୍ଧବ କହିଲେ ବର୍ତ୍ତମାନ ଆସିଗଲେ ମଧ୍ୟ ଶ୍ଳୋକ ସେଇ ଗୋଟେ ଆସିଗଲେ, ଅଖିଳାତ୍ମନି ସବୁର ସେ ପରମାତ୍ମା ରହିଛନ୍ତି, ତାଙ୍କର ଆରାଧନା କେମିତି ହେବ, ଶ୍ରେଷ୍ଠ ଆରାଧନା ପରମାରାଧନ, ଇଏ ହେଉଛି ଶ୍ରେଷ୍ଠ ଆରାଧନା। କ'ଣ ନା, ଏହି ଜୀବଙ୍କୁ କେମିତି ଉଦ୍ଧାର କରିବା, ତପ୍ୟନ୍ତି ସମସ୍ତେ ଖାଲି ଏଇ କୋଭିଡ୍ 19 ନାହିଁ, କୋଭିଡ୍ 19 ପୂର୍ବରୁ ତପ୍ତ ହେଉଥିଲେ, ତ୍ରିତାପ ରହିଛି, ଏ ତ ଗୋଟିଏ ତାପ ଆଦିଭୌତିକ। ଜଣେ ପଚାରିଥିଲେ ଆମର ଅମାଇ ପ୍ରଭୁଙ୍କୁ, ଏଇଟା ଆଦିଭୌତିକ ନା ଆଦିଦୈବିକ ନା ଆଧ୍ୟାତ୍ମିକ, କିନ୍ତୁ କୋଭିଡ୍ 19 କ'ଣ ଏଇଟା, ସେ ଯାହା ବି ହେଉ, ଏ ତ ଗୋଟିଏ, ଆଦିଭୌତିକ ହେଉ ବା ଆଦିଦୈବିକ ହେଉ ବା ଯାହା ବି ହେଉ, ଆମେ କହିପାରିବାନି ଏ ଆଦିଭୌତିକ, ଭଗବାନ ବିନା ବ୍ୟବସ୍ଥାରେ କ'ଣ ହେବ କି ସେଇଟା। ଆଧ୍ୟାତ୍ମିକ ମଧ୍ୟ ଆମେ ମଧ୍ୟ ଯାହା ତ ମରିବେ ତ ମରିବେ, ଯେଉଁମାନେ ନ ମରିବେ ମଧ୍ୟ ସେମାନେ 99% ମରିଗଲେ, ଚିନ୍ତା କରିକରି ମରିଗଲେ ସେମାନେ, ବଞ୍ଚିଗଲା ପରେ ଓହୋ ନିଶ୍ୱାସ ମାରିବେ, ହା ବଞ୍ଚିଗଲୁ ଆମେ, ବଞ୍ଚିଗଲୁ, ତାପରେ 99% ମରିଯାଇଥିଲେ ସିଏ ଆଧ୍ୟାତ୍ମିକ। ଏ ତ୍ରିତାପ, ଏ ତିନୋଟି ତାପ ଆସିଛି ବର୍ତ୍ତମାନ, ଥ୍ରୀ ଇନ୍ 1, ଏ ଆଦିଭୌତିକ ନୁହଁ କି ଆଦିଦୈବିକ ନୁହଁ କି ଆଧ୍ୟାତ୍ମିକ, ଏ 3 ଇନ୍ 1, ଏ ତିନିଟା ଯାକ ତାପ ରହିଛି, ଯେଉଁମାନେ ମଲେ ଆଦିଭୂତରେ ମଲେ
ଭୂତଟା ଯେତେବେଳେ ମାରିଦେଲେ ମରିଗଲେ, ଯେଉଁମାନେ ମରି ନାହାନ୍ତି ସେମାନେ ଅଧା ମରା ହେଇଯାଇଛନ୍ତି 99%, ଯେଉଁମାନେ ମନରେ ମରିଯାଇଛନ୍ତି ଆଧ୍ୟାତ୍ମିକ ସେଇଟା ବଞ୍ଚିଗଲେ ତାହାପରେ ନିଶ୍ୱାସ ହୋ ହୋ ମରି ବଞ୍ଚିଗଲୁ, କିନ୍ତୁ ତାପରେ ଯେ ମୃତ୍ୟୁ ଅଛି ସେଇଟା ସେମାନେ ଚିନ୍ତା କରିବେ ନାହିଁ। ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ଆଶ୍ଚର୍ଯ୍ୟ ଯୁଧିଷ୍ଠିର ମହାରାଜ କହିଲେ। ଏବଂ ଭଗବାନ ବିନା ଅନୁମତିରେ କ'ଣ ହେଲା କି ଇଏ ମଧ୍ୟ ଆଦି ଦୈବିକ, ଏ ସବୁ 3-in-1, ଇଏ 3-in-1। ତାପରେ ତାକୁ COVID-19 ପୂର୍ବରୁ ହେଉଥିଲେ, ବର୍ତ୍ତମାନ ହେଉଛନ୍ତି, COVID-19 ପରେ ମଧ୍ୟ ହେବା, କିନ୍ତୁ କେମିତି ମୁକ୍ତ ହେବା ସେଇଟା ସେମାନେ ଚିନ୍ତା କରୁନାହାନ୍ତି। ଏଇଟା ସବୁଠୁ ବଡ଼ ଆଶ୍ଚର୍ଯ୍ୟ କଥା। COVID-19ରୁ ଶିବଜୀ ତାଙ୍କୁ ଉଦ୍ଧାର କଲେ, ପାନ କରିଦେଲେ, ନୀଳକଣ୍ଠରେ ପରିଣତ ହୋଇଗଲେ, ନୀଳକଣ୍ଠ ହୋଇଗଲେ, ସୁନ୍ଦର ଦେଖାଗଲେ, ମ୍ୟାଚିଂ ବ୍ଲାଉଜ୍ ହୋଇଗଲେ, ତାଙ୍କ ମ୍ୟାଚିଂ ବ୍ଲାଉଜ୍ ହୋଇଗଲା। ନୀଳକଣ୍ଠର କ'ଣ ତାତ୍ପର୍ଯ୍ୟ କ'ଣ? ଆମେ ମଧ୍ୟ ଏଇଭଳି ଭାବରେ ବହୁତ ବିଷ ଆସୁଛି ଆମ ପାଖରୁ ବର୍ତ୍ତମାନ, ଆମ କାନ ପଟେ, ଆଖି ପଟେ, ନାକ ପଟେ ସବୁ ବିଷ ସବୁ ଆସି ପହଞ୍ଚାଉଛି ଆମ ଭିତରେ। ତାକୁ ମଧ୍ୟ ଆମେ ସେଇଭଳି ଭାବରେ ଧାରଣ କରିବା, ବେକରେ ଧାରଣ କରିବା, ଆମେ ଛାଡ଼ିଦେବା ନାହିଁ, ଆମେ ଯାହା ଶୁଣିଲେ କହିଦେବା ନାହିଁ, ଏଇଟା ହେଲା, ଏଇଟା ହେଲା, ଏଇଟା ହେଲା, ଏଇଟା ହେଲା, ଏଇଟା ଭିତରୁ ନେବା ନାହିଁ। ଭିତରେ ମଧ୍ୟ ଜୀବ ଅଛନ୍ତି, ଏଇଟାକୁ ଭିତରେ ନେଇଗଲେ ମାନେ ଚିନ୍ତା କରୁଥିବା ଏମିତି ହେଲା, ସେମିତି ହେଲା, ସେମିତି ହେଲା, ଏ ବିଷୟରେ ଚଟପଟ ହେଉଥିବା ଆମେ, ଏ ବିଷ ରଖିଦେବା, ତାକୁ କାନରେ ପୁରେଇକି ଛାଡ଼ିଦେବା। ଏଇଭଳି ଭାବରେ କଥା ତାକୁ ଆମେ ଶୁଣିବା ନାହିଁ, ତାକୁ ଚିନ୍ତା କରିବା ନାହିଁ। ଆମେ ଭଗବାନଙ୍କ କଥା ଚିନ୍ତା କରିବା ନା, COVID-19 ବିଷୟରେ ଚିନ୍ତା କରିବା? ସେଥିପାଇଁ ଭଗବତ ଗୀତାରେ ପ୍ରଥମିକ ଜ୍ଞାନ ହେଲା ଏଇଟା। ଆରେ ମୂର୍ଖ, ତୁ ବଡ଼ ବଡ଼ ବିଦ୍ୱାନ ବିଦ୍ୱାନ ଭଳି କଥା କହୁଛୁ, ଅସୁଚାନ ଅନୁସୂଚ ପ୍ରଜ୍ଞାଭାଦାସ ଭାଷେ କଥା ଶୁଣ କଥା ସୂଚନା ଅନୁସୂଚିତ ପଣ୍ଡିତା, ତୁ ମୂର୍ଖ ନା ବିଦ୍ୱାନ ବ୍ୟକ୍ତି? ବିଦ୍ୱାନ ବ୍ୟକ୍ତି ଯେଉଁମାନେ ସେମାନେ ଚିନ୍ତା କରିବେନି, COVID-19 ଏତେ ମଲେ ଏତେ ମଲେ ଏତେ ମଲେ ଏତେ ମଲେ ଏତେ ମରିବେ ଏତେ ମରିବେ ଏଇଭଳି ଚିନ୍ତା କରିବେ ନାହିଁ। କଥା ଶୁଣ କଥା ଶୁଣ, ଏ ଅଶୁନ ଏ ଶରୀର ଅଛି ଚାଲିଯିବ, କିଛି ବଡ଼ କଥା ନୁହଁ। ନା ଅନୁସୂଚିତ ପଣ୍ଡିତା ସେଥିରେ ଚିନ୍ତା କରନ୍ତି ନାହିଁ, ପଣ୍ଡିତ କେଉଁଥିରେ ଚିନ୍ତା କରନ୍ତି? ହେ ପ୍ରଭୁ, ମୋର ଦିନ ବିତିଗଲା, ମୁଁ ଆପଣଙ୍କ ଦର୍ଶନ ପାଇଲି ନାହିଁ, ଆପଣ ସେବା କରିପାରିଲି ନାହିଁ, ଆମେ କୃପା କରନ୍ତୁ, ମୁଁ କେମିତି ଆପଣଙ୍କ ସେବାରେ ନିଯୁକ୍ତ ରୁହେ। ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ, ହରେ ରାମ, ହରେ ରାମ, ରାମ ରାମ, ହରେ ହରେ। କାହିଁକି କଥା ଆସିଲା, ଲିଙ୍କ କରୁଥିଲା ଶିବଜୀ ଏଇଭଳି ଭାବରେ ଉଦ୍ଧାର, ଏଇସବୁ ଉଦ୍ଧାର ଉଦ୍ଧାର କରିବେ ଶିବଜୀ। ଭଗବାନ ଚାହିଁଥିଲେ ନିଜେ ପାନ କରିଦେଇପାରିଥାନ୍ତେ। ହଁ, ଏଇ ଲିଙ୍କଟା ହେଉଛି, ଏଇଟା ଲିଙ୍କଟା କ'ଣ? ଶିବଜୀ ଗଲେ ସବୁ ହେଇଗଲା, 18-14 ରତ୍ନ ବାହାରିଲେ, ଅନ୍ତିମରେ ବାହାରିଲେ କିଏ? ଅମୃତ, ଅମୃତ ରତ୍ନ ବାହାରିଲା, ଅନ୍ତିମ ରତ୍ନ ହେଉଛି ଅମୃତ, ପ୍ରଥମେ ବାହାରିଲେ ବିଷ, ତାପରେ ଅମୃତ। ଇଏ ହେଉଛି କ'ଣ? ଇଏ ହେଉଛି ସାତ୍ୱିକ ଗୁଣ, ସାତ୍ୱିକ ସୁଖ। ପ୍ରଥମେ କଷ୍ଟ ଲାଗିବ, ଭାଗବତ ଶୁଣିବାକୁ କଷ୍ଟ ଲାଗିବ, କିନ୍ତୁ ତାପରେ ଯେଉଁ ଅମୃତରେ ବାହାରିବ ସେଇଟାକୁ ସେ ଛାଡ଼ିପାରିବ ନାହିଁ। ପ୍ରଥମେ ବିଷ ହେଲା, ପଳେଇଯିବା କଥା ଶୁଣିବା ନାହିଁ, ତାପରେ ଯେତେବେଳେ ଅମୃତଟା ଆସ୍ୱାଦନ କରିବେ, ଓହୋ କେତେ ବଢ଼ିଆ କଥା, ଭାଗବତ କଥା। ତଦ୍ର ସାମୃତ ତୃପ୍ତସ୍ୟ ନାନ୍ୟତ୍ର ସାତ ଅତି କ୍ୱଚିତ୍। ଏଇ ଯେଉଁ ଭାଗବତ ରୂପକ ଅମୃତରେ ଯେଉଁ ରହିଛି ଆନନ୍ଦ ରହିଛି, ଆଉ କେଉଁଥିରେ ସେ ଆନନ୍ଦ ନାହିଁ, ଆଉ କେଉଁଥିରେ ସେ ଆନନ୍ଦ ନାହିଁ। ତେଣୁ ଏ 14 ରତ୍ନରେ ପ୍ରଥମେ ବାହାରିଲେ ବିଷ, ତାପରେ ବାହାରିଲେ ଅମୃତ। ଅମୃତ ଯେତେବେଳେ ବାହାରିଲେ ଆଉ ଶିବଙ୍କୁ ପଚାରିଲେ ନାହିଁ, ଆମେ ମଧ୍ୟ ପାଟି ନେବା, ଭଗବାନ ମୋହିନୀ ରୂପରେ ଆସି ପହରକେ ନେଇ ପଳେଇଗଲେ, କ'ଣ ଦେବତାମାନଙ୍କୁ ଦେଇଦେଲେ, ଅସୁରମାନଙ୍କୁ ବଞ୍ଚିତ କଲେ, ଏଇସବୁ ବଡ଼ କଥା ରହିଛି, ଆମେ ସେ ବିଷୟରେ କହିବା ନାହିଁ। ଶିବଜୀ ଯେତେବେଳେ ଜାଣିଲେ, ଖବର ପାଇଲେ, ଶିବଜୀ ପାଖକୁ ଫୋନ୍ ଆସିଲା, ଏଇଭଳି ଭାବରେ ଆପଣଙ୍କୁ ବିଷ ଦେଇଦେଲେ, ଅମୃତ ସେବା ନେଇଗଲେ, ଏଇଭଳି ଭାବରେ ବଟା ହେଇଗଲା ଆପଣଙ୍କୁ, ଆପଣ ଶ୍ରେଷ୍ଠ ଦେବତା, ଦେବଦେବ ମହାଦେବ ଆପଣ, ଆପଣଙ୍କୁ ଦେଲେ ନାହିଁ, ସେମାନେ ସବୁ ନେଇଗଲେ, 33,32,99,999,000 ନେଇ ଦେବତା ନେଇଗଲେ, ଆପଣଙ୍କୁ ଦେଲେ ନାହିଁ ସାର୍। ଶିବଜୀ ବାବୁ ଜଣେ କିଏ ଖବର ଦେଇଦେଲେ କି ଅସୁର ଜଣେ କିଏ ଦେଇଥିବ ତାକୁ ଫାଇଟିଂ କରିବା ପାଇଁ, ତେଣୁ ଶିବଜୀ ଖାଲି କହିବା ନାହିଁ, ମୁଁ ଯାଇକି ଦେଖିଦେବି ଭଗବାନ ଶିବଜୀଙ୍କର ଅମୃତ କ'ଣ। ଶିବଜୀ ସବୁବେଳେ ପାନ କରୁଛନ୍ତି, ଏଇ ନାମ ଶିବ ଜପେ ପଞ୍ଚମୁଖରେ, ଏଇ ନାମ ବ୍ରହ୍ମା ଜପେ ଚତୁର୍ମୁଖରେ, ଏଇ ନାମ ନାରଦ ଜପେ ବୀଣା ଯନ୍ତ୍ରରେ, ଏଇ ନାମ ଆମେ ସବୁ ଜପୁଛୁ ଜପମାଳିରେ, ଏଇ ନାମ ଜପତେ ଜପତେ ବ୍ରଜେ ଚଲରେ, ଭକ୍ତି ବିନୋଦ ବୋଲେ ରେ, ଭକ୍ତି ବିନୋଦ ବୋଲେ ରେ, ଏଇ ନାମ ଜପତେ ଜପତେ ବ୍ରଜେ ଚଲରେ। ସେ ଭଗବାନ ନାମ ଛଡ଼ା ଆଉ କିଛି ଅମୃତ, ବଡ଼ ଅମୃତ ରହିଛି? ଏ ଅମୃତ କ'ଣ? ସ୍ୱର୍ଗର ଅମୃତ କ'ଣ? ଦେବତାମାନେ ଆଣିକି ଆସିଥିଲେ ଅମୃତକୁ ଦେଇକିରି ଆକୁ ବଞ୍ଚେଇ ଦେଇଥାନ୍ତେ ପରୀକ୍ଷିତ ମହାରାଜଙ୍କୁ,
ସୁଖଦେବ ଗୋସ୍ୱାମୀ ପ୍ରାର୍ଥନା କଲେ, ପ୍ରଭୁ ସାର୍ ଏଇଟା ନିଅନ୍ତୁ, ତାଙ୍କୁ ଦେଇଦିଅନ୍ତୁ, ସେ ବଞ୍ଚିଯିବେ, ଆପଣ ଆସନ୍ତୁ ଆମ ପାଖକୁ ଯିବା। ଦେବ ଲୋକ ବହୁତ ସୁନ୍ଦର ଲୋକ, ବହୁତ ଉନ୍ନତ ଲୋକ, ବହୁତ ଐଶ୍ୱର୍ଯ୍ୟ ରହିଛି ସେଠି, ଆମକୁ କହିବେ ଭାଗବତ। ସୁଖଦେବ ଗୋସ୍ୱାମୀ ବିଦା କରିଦେଲେ ତାଙ୍କୁ, ଯାଅ ତୁମେ, ତୁମର ଅଧିକାର ନାହିଁ ଭାଗବତ ରୂପକ ଅମୃତରେ। ତେଣୁ ଶିବଜୀଙ୍କର ଅମୃତ କ'ଣ? ଶିବଜୀ ସବୁବେଳେ ଅମୃତ ପାନ କରୁଛନ୍ତି। ଶିବଜୀ ହେଉଛନ୍ତି ଭାଗବତ, ଜାଣନ୍ତି ସେ ଭାଗବତ ଅମୃତ ପାନ କରୁଛନ୍ତି। ଯିଏ ଭାଗବତ ଅମୃତ ତଦର ସାମୃତ ତୃପ୍ତସ୍ୟ, ଭାଗବତ ରୂପକ ଅମୃତ ଯିଏ ପାନ କରୁଛନ୍ତି, ସିଏ କ'ଣ ନାନ୍ୟତ୍ର ସା ପ୍ରତି କ୍ୱଚିତ୍, ତାଙ୍କୁ ଆଉ କେଉଁଥିରେ ଆସିବ ନାହିଁ, ଆନନ୍ଦ ଆସିବ ନାହିଁ, ଯେତେ ବଡ଼ ଅମୃତ ହଉ ନା କାହିଁକି, ସ୍ୱର୍ଗର ଅମୃତ ଛାଡ଼ିକି ଯେତେ ଅମୃତ ହଉ। କିନ୍ତୁ ସିଏ ଚାହିଁଲେ ଭଗବାନଙ୍କ ରୂପ ଦେଖିବା ପାଇଁ, ଏଇଟା ହେଉଛି ଲିଙ୍କ, ଏଇଟା ମୁଁ ଫେଲୁଅର୍ ହେଇଯାଇଥିଲା ମୋର, ଭଗବାନଙ୍କ ରୂପ ଦେଖିବା ପାଇଁ। ସିଏ ଯେଉଁ ମୋହିନୀ ରୂପ, ମୋତେ ସେହି ରୂପ ଦେଖା, ହରି ଯାଇ କହିଲେ ପ୍ରଭୁ ମୋତେ ଟିକେ ସେହି ରୂପ ଦେଖା, ପ୍ରଭୁ ଯେଉଁ ରୂପରେ ଆପଣ ଅସୁରମାନଙ୍କୁ ବଞ୍ଚିତ କରି ଦେବତାମାନଙ୍କୁ ଦେଲେ, ଅମୃତ ଦେଲେ, ବାଣ୍ଟିଲେ, ସେହି ରୂପ ଦେଖା ହରି ପ୍ରଭୁ ଯାଇ କହିଥିଲେ। ତେଣୁ ଶିବଜୀ ଭାବୁଛନ୍ତି କ'ଣ? ଶିବଜୀ ଭାବୁଛନ୍ତି ଭଗବାନ ମେକଅପ୍ କରିବେ, ମେକଅପ୍ କରିକି ଆସିବେ ମୋହିନୀ ରୂପରେ, ଆସିକରି ସମୟ ଲାଗିବ, ଚିନ୍ତା କରୁଛନ୍ତି ଭଗବାନ ଆସି ପହଞ୍ଚିଗଲେଣି, ଜାଣିପାରିଲେ ନାହିଁ ଭଗବାନ ଏଭଳି ମୋହିନୀ ରୂପ ଧାରଣ କଲେ, ଶିବଜୀ ମୋହିତ ହୋଇଗଲେ। ସମସ୍ତେ ମୋହିତ ହୋଇଯାଆନ୍ତି ଭଗବାନଙ୍କ ଲୀଳାରେ, ସମସ୍ତେ ମୋହିତ ହୋଇଯାଆନ୍ତି, ଆମେ ମଧ୍ୟ ମୋହିତ ହୋଇଯାଉଛେ ଭଗବାନ ଲୀଳାରେ। ତେଣୁ ଏଇଟା ଏ ଲିଙ୍କଟା ମୋର ଫେଲିଅର୍ ହୋଇଗଲା, କେଉଁଠି ପାଇଁ ମୁଁ ଏଇଟା କହିଲି ବୁଝିପାରିଲି ନାହିଁ। ଯାହା ହଁ, ସିଏ ଦୂରବର୍ତ୍ତୀ କ'ଣ ଅଛି, ଦୂରରେ କ'ଣ ଅଛି, ସାଙ୍ଗେ ସାଙ୍ଗେ ଆସି ପହଞ୍ଚିବେ ପରା, ଏଇଟା ହେଉଛି ଲିଙ୍କ, ଏଇଟା ହେଉଛି ଲିଙ୍କ। ଏଇଥିରୁ ମୁଁ ଯାଇଥିଲି ସେଠିକି, ପଳେଇ ଯାଇଥିଲି ସେଠି, ଶିବଲୋକ ପଳେଇ ଯାଇଥିଲି, କୈଳାସ ଲୋକ ଶିବଲୋକ, ସେଠୁ ଗଲି ବୈକୁଣ୍ଠ ଲୋକକୁ ପଳେଇ ଯାଇଥିଲି। କିନ୍ତୁ ମୁଁ ପୁଣି ଆସି ଏଠି ପହଞ୍ଚିଗଲି ଏ ନନ୍ଦଗାଓଁ, ନନ୍ଦଗାଓଁର ଆମେ କଥା ଚାଲିଛି ନା, ଏଇଟା ହେଉଛି ଲିଙ୍କ, ଏଇଠୁ ଯିବା ଆମେ ଯୁଆଡ଼େ ଯିବା କଥା ସବୁ ରହିଛି। ନନ୍ଦଗାଓଁରୁ ମଥୁରା କେତେ ଦୂର, ବେଶୀ ଦୂର ନୁହଁ, ସେ ବିଳମ୍ବ ହେବ ନାହିଁ, ସେ ଆସି ପହଞ୍ଚିଯିବେ। ତେଣୁ ଏଇ ଆଶାରେ ଏଇ ଶ୍ଳୋକଟି କହିଛନ୍ତି। ଏଇଭଳି ଭାବରେ ଯେଉଁ କଥା କହିଲେ ଆମର ସମୟ ଚାଲିଗଲା, ତେଣୁ ଏଇ ଶ୍ଳୋକରେ ଆମେ କଥା ବିଶ୍ରାମ ଦେବା, ତାପରେ ଶ୍ଳୋକ ଆସନ୍ତାକାଲି ଆଲୋଚନା କରିବା, କଥା କହିଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭାଚନ୍ଦ କି, ସଦାଇ ଗୌତମାନନ୍ଦୀ, ଜୟ।